କୃଷ୍ଣ ପ୍ରେମ ଲାଭ କରିବା କଥା ବା କଣ କହିବା ଆମେ? ସେଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର କୃପାରୁ, ଗୁରୁଦେବଙ୍କର କୃପାରୁ, ଯଦି ଚୈତନ୍ୟ ମହାପ୍ରଭୁଙ୍କ କୃପାରୁ ଗୁରୁଦେବ ଯଦି କୌଣସି ଶିଷ୍ୟକୁ, ତାଙ୍କର ଅନୁଗତ ଶିଷ୍ୟଙ୍କୁ ଶୁଭ ଭକ୍ତି ସ୍ତରକୁ ଆଣିପାରିଲେ, ତାହେଲେ ଗୁରୁଦେବ ଦେଖନ୍ତି, ହଁ ଜଣେ ଶିଷ୍ୟ ଆସିଲା ଶୁଭ ଭକ୍ତି ପଥକୁ, ତାହେଲେ ଗୁରୁଦେବ ଭାରି ଖୁସି ହୁଅନ୍ତି। ବହୁ ଅର୍ଥ ରୋଜଗାର କରି ଗୁରୁଦେବଙ୍କୁ ଆଣିଦେଲେ ସେ ଯେ ପ୍ରକୃତରେ ଖୁସି ହେବେ ତା ନୁହେଁ। ସେ ଯଦି ଦେଖିବେ କୌଣସି ଶିଷ୍ୟ ତାଙ୍କ ସାଧନ ବିଧି କଡ଼ାକଡ଼ି ଭାବରେ ପାଳନ କରି ପରମାର୍ଥିକ ମାର୍ଗରେ ଅଗ୍ରଗତି କରୁଛନ୍ତି, ତାହେଲେ ସେ ପ୍ରକାର ଶିଷ୍ୟ ପ୍ରତି ବଡ଼ ପ୍ରୀତ ହୁଅନ୍ତି। ଏହା ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରପାଦ ମହାରାଜଙ୍କ ଭାଷ୍ୟ। ତାପରେ ତାଙ୍କ ଗୁରୁଦେବ କହୁଛନ୍ତି, ନାଚ ଗାଓ ଭକ୍ତ ସଙ୍ଗେ କର ସଂକୀର୍ତ୍ତନ, କୃଷ୍ଣ ନାମ ଉପଦେଶୀ ତାର ସର୍ବଜନ। ଠିକ୍ ଅଛି, ତୁମେ ବର୍ତ୍ତମାନ କୃଷ୍ଣ ନାମ ସଂକୀର୍ତ୍ତନ କରି ନାଚ ଗାଓ ଭକ୍ତମାନଙ୍କ ସଙ୍ଗରେ, ଏବଂ କେବଳ ସେତିକି ନୁହେଁ, କୃଷ୍ଣ ନାମ ଉପଦେଶ ଦେଇ ଏ ଜଗତର ସମସ୍ତ ଲୋକଙ୍କୁ ଉଦ୍ଧାର କର। ଏ ଗୁରୁଦେବଙ୍କର ଅନ୍ୟ ଏକ ଇଚ୍ଛା କାମନା। ଗୁରୁଦେବ ଏ ଇଚ୍ଛା କରନ୍ତି ତାଙ୍କର ଭକ୍ତଗଣ ବା ଶିଷ୍ୟଗଣ କେବଳ ଯେ କୃଷ୍ଣ ନାମ ଜପ କରିବେ, ନାଚିବେ, ଆଉ ସାଧନ ବିଧି ଅନୁସରଣ କଡ଼ାକଡ଼ି ପାଳନ କରିବେ ସେତିକି ନୁହେଁ, ସେମାନେ ପ୍ରଚାର କରିବେ, ପ୍ରଚାରକ ହେବେ ଏ ସଂକୀର୍ତ୍ତନ ମହାପ୍ରଭୁଙ୍କର। ଶ୍ରୀମନ୍ ମହାପ୍ରଭୁଙ୍କର ସଂକୀର୍ତ୍ତନ ଆନ୍ଦୋଳନ ପୃଥିବୀ ଚାରିଆଡ଼େ ପ୍ରଚାର କରିବେ, ଏ ତଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରିବେ। କାରଣ ଏ କୃଷ୍ଣ ଚେତନା ଆନ୍ଦୋଳନ ଆରମ୍ଭ କରିଛନ୍ତି ବା ଶ୍ରୀମନ୍ ମହାପ୍ରଭୁ କରିଛନ୍ତି ଯେ ଏଇ ନାମ ଗାନ କରି ବ୍ୟକ୍ତି ନାମର ମୁଖ୍ୟ ଫଳ ପ୍ରେମ ପାଇବ, ଏବଂ କେବଳ ଯେ ନିଜେ ଉପକୃତ ହେବ, ନିଜ ଜୀବନ ସଫଳ କରିବ ତା ନୁହେଁ, ଅନ୍ୟମାନଙ୍କୁ ଉଦ୍ଧାର କରିବ, ସେ ଅନ୍ୟମାନଙ୍କୁ ସେ ତାର ନାମ ଯେ ସୁଫଳ ଅଛି ତାହା ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବ, ଆଉ ଅନ୍ୟମାନଙ୍କୁ ଉଦ୍ଧାର କରିବ। ଏ ପରୋପକାର ଦୁଇ ପ୍ରକାର ଭକ୍ତ ଅଛନ୍ତି, ଗୋଟେ ପ୍ରକାର ହେଉଛନ୍ତି ଗୋଷ୍ଠିଆନନ୍ଦୀ, ଆଉ ଗୋଟେ ପ୍ରକାର ହେଉଛନ୍ତି ଭଜନାନନ୍ଦୀ। ଯେଉଁମାନେ ଭଜନାନନ୍ଦୀ ସେମାନେ ଏକାନ୍ତ ସ୍ଥାନରେ ରହି ନିଜ ନିଜ ଭଜନ କରନ୍ତି ଏବଂ ନିଜ ରହି ଉନ୍ନତି କରନ୍ତି, ପରମାର୍ଥିକ ମାର୍ଗରେ ସେମାନେ ଅନ୍ୟମାନଙ୍କ କଥା ଚିନ୍ତା କରନ୍ତି ନା। କିନ୍ତୁ ଯେଉଁମାନେ ଗୋଷ୍ଠିଆନନ୍ଦୀ ସେମାନେ ଅନ୍ୟମାନଙ୍କ କଥା ଚିନ୍ତା କରନ୍ତି, ସେମାନେ ପ୍ରଚାର କରନ୍ତି, ନାମ ମହିମା ପ୍ରଚାର କରନ୍ତି, ନାମ ତତ୍ତ୍ୱ ପ୍ରଚାର କରନ୍ତି, କୃଷ୍ଣ ତତ୍ତ୍ୱ ପ୍ରଚାର କରନ୍ତି, ଏବଂ ଅନ୍ୟମାନଙ୍କୁ ଏ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି, କୃଷ୍ଣ ତତ୍ତ୍ୱ ବିଜ୍ଞାନ, ନାମ ତତ୍ତ୍ୱ ବିଜ୍ଞାନ, ଏବଂ ସେମାନେ କିପରି ପରମାର୍ଥିକ ମାର୍ଗରେ ଅଗ୍ରଗତି କରିବେ ଆଉ ଏ ସୁଯୋଗ ନେବେ ତାହା ମଧ୍ୟ ସେମାନେ ଦେଖନ୍ତି। ତା ପ୍ରମାଣ ହେଉଛନ୍ତି ପ୍ରହ୍ଲାଦ ମହାରାଜ, ଯେତେବେଳେ ନୃସିଂହଦେବ ପ୍ରହ୍ଲାଦ ମହାରାଜଙ୍କୁ ବରଦ ମାଗିବା ପାଇଁ କହିଲେ, ସେତେବେଳେ ପ୍ରହ୍ଲାଦ ମହାରାଜ ଏଇ କଥା କହିଥିଲେ ଯାହାକି ଶ୍ରୀମଦ ଭାଗବତ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟ ତେୟାଳିଶ ଶ୍ଳୋକରେ ଅଛି, ନୈବ ଦୁଇ ଯେ ପର ଦୂରତ୍ୟ ବୈତରଣ୍ୟ ତଦ୍ ବୀର୍ଯ୍ୟ ଗାୟନ ମହାମୃତ ମଗ୍ନ ଚିତ୍ତ ଶୋଚେ ତଥୋ ବିମୁଖ ଚେତସ ଇନ୍ଦ୍ରିୟାର୍ଥ ମାୟା ସୁଖାୟ ଅବରଂ ଉଦ୍ବହତୋ ବିମୁଢ଼ା। ଏକଥା ଶ୍ରୀ ପ୍ରହ୍ଲାଦ ମହାରାଜ କହିଥିଲେ ନୃସିଂହଦେବ, ତାର ଅର୍ଥ ହେଉଛି, ହେ ଭଗବାନ ମୋର ଏଠି କିଛି ସମସ୍ୟା ନାହିଁ, ମୁଁ ଆପଣଙ୍କଠାରୁ କିଛି ବର ପ୍ରାର୍ଥନା କରୁନି, ଆପଣଙ୍କର ଦିବ୍ୟ ନାମ କୀର୍ତ୍ତନ କରି ମୁଁ ବେଶ ଆନନ୍ଦ ପାଉଛି, ଏ ଯଥେଷ୍ଟ ମୋ ପକ୍ଷରେ। ଯେତେବେଳେ ମୁଁ ଆପଣଙ୍କର ନାମ ଗାନ କରେ ସେତେବେଳେ ଦିବ୍ୟ ଆନନ୍ଦ ସାଗରରେ ମୁଁ ମଗ୍ନ ହେଇଯାଏ। କେବଳ ମୁଁ ଦୁଃଖ ପ୍ରକାଶ କରୁଛି, ଯେଉଁମାନେ କୃଷ୍ଣ ଚେତନଶୀଳ ନୁହନ୍ତି, ଯେଉଁମାନେ ଆପଣଙ୍କ ପ୍ରତି ଉନ୍ମୁଖ ନୁହନ୍ତି, ଆପଣଙ୍କ ପ୍ରେମରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି। ସେମାନେ ଏ ଭୌତିକ ଜଗତରେ ଲକ୍ଷ ଲକ୍ଷ ଜନ୍ମ ଧରି ଅସ୍ଥାୟୀ ଅତି ଚପଳ ଭୌତିକ ସୁଖ ପାଇଁ ତାଙ୍କର ଦୁର୍ଲଭ ମାନବ ଜନ୍ମକୁ ନଷ୍ଟ କରିଦେଉଛନ୍ତି। ରାତି ଦିନ ଇନ୍ଦ୍ରିୟ ସମ୍ଭୋଗ ଇନ୍ଦ୍ରିୟ ପ୍ରୀତିରେ ବ୍ୟାପୃତ ରହୁଛନ୍ତି, କୌଣସି ପ୍ରକାରେ ଭଗବାନ ପ୍ରତି ସେମାନଙ୍କର ଆସକ୍ତି ନାହିଁ। ସେମାନଙ୍କ ପାଇଁ ବଡ଼ ଦୁଃଖ କରୁଛି, ଆଉ ମୁଁ ଚିନ୍ତାଇ କରୁଛି ନାନା ପ୍ରକାରେ କିପରି ସେମାନଙ୍କୁ ମାୟା କବଳରୁ ଉଦ୍ଧାର କରିବାକୁ ପଡ଼ିବ। ଏ କଥା ଶ୍ରୀ ପ୍ରହ୍ଲାଦ ମହାରାଜ କହିଥିଲେ। ଏ ହେଉଛି ବୈଷ୍ଣବ ହୃଦୟ, ହେଉଛି ବୈଷ୍ଣବର ହୃଦୟ। ବୈଷ୍ଣବ ପର ଦୁଃଖେ ଦୁଃଖୀ, ବୈଷ୍ଣବ କେବଳ ନିଜ ପାଇଁ ଚିନ୍ତା କରେ ନା, ସେ ଅନ୍ୟମାନଙ୍କ କଥା ଚିନ୍ତା, ସମସ୍ତଙ୍କ କଥା ଚିନ୍ତା କରେ। ସମସ୍ତେ ଏଇ ଭୌତିକ ଜଗତରେ ଯେଉଁମାନେ ଅଛନ୍ତି ସେମାନେ ସମସ୍ତେ କିପରି ଉଦ୍ଧାର ପାଇବେ, ମାୟା କବଳରୁ ସମସ୍ତେ କିପରି ଉଦ୍ଧାର ପାଇବେ, ସମସ୍ତେ କିପରି ସ୍ୱରୂପାବସ୍ଥାନ କରିବେ। ଜୀବର ସ୍ୱରୂପ ହଏ କୃଷ୍ଣେ ନିତ୍ୟ ଦାସ, ଜୀବର ସ୍ୱରୂପ ସମସ୍ତେ କୃଷ୍ଣର ନିତ୍ୟ ଦାସ, କିନ୍ତୁ ମାୟା କବଳିତ ହେଇ ତାହା ବିସ୍ମୃତ ହେଇଯାଇଛନ୍ତି। କୃଷ୍ଣ ନିତ୍ୟ ଦାସ ତାହା ବାସୁରିଆ ପଡ଼ିଆ ଅଛେ ଭବାନବେ ମାୟା ବୁଦ୍ଧ ହୋଇଆ। ଏ ସେ ଯେ କୃଷ୍ଣଙ୍କ ନିତ୍ୟ ଦାସ ସେଇଟା ଭୁଲି ଯାଇଥିବା ହେତୁ ଏ ଭବସାଗରରେ ପଡ଼ି ହାବୁଡ଼ୁବୁ ଖାଉଛି, ଖାଛ ହାବୁଡ଼ୁବୁ ଭାଇ ମାୟାର ବସେ ଯାଛ ବେଶେ ଖାଛ ହାବୁଡ଼ୁବୁ ଭାଇ। ଭକ୍ତିବିନୋଦ ଠାକୁର ମଧ୍ୟ ତା ଗାନ କରିଛନ୍ତି, ତୁମେ ମାୟା କବଳିତ ହେଇ ଭବସାଗରରେ ହାବୁଡ଼ୁବୁ ଖାଉଛ, ଲକ୍ଷ ଲକ୍ଷ ଜନ୍ମ ଏଠି କ୍ଲେଶ ଯନ୍ତ୍ରଣା କରୁଛ, କେତେଥର ବୁଡ଼ୁଛ କେତେଥର ଉଠୁଛ ଏ ଭବସାଗରରେ, ଏ ପ୍ରକାର ବିପନ୍ନ ଏ ପ୍ରକାର ଦୁଃଖମୟ କ୍ଲେଶମୟ ଯନ୍ତ୍ରଣାମୟ ଜୀବନ ଯାପନ କରୁଛ ତୁମେ। ବୈଷ୍ଣବ ସାଧୁ ଏଠି ଦୁଃଖ ଦେଖେ, ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ କୃଷ୍ଣ ନା ଭଜିନୁ ଦୁଃଖ କହିବୁ କାହାରେ, ଏ ସାଧୁ ଏଠି ଦୁଃଖ ଦେଖେ। ଦୁର୍ଲଭ ମାନବ ଜନ୍ମ ଲାଭ କରିଛି କିନ୍ତୁ କୃଷ୍ଣ ଭଜନ କରୁନି, ଏଟା କେଡ଼େ ଦୁଃଖୀରେ, ଏଟା କେଡ଼େ ଦୁଃଖୀ। କାଲି ଆମେ କହୁଥିଲେ ଦୁର୍ଲଭ ମାନବ ଜନ୍ମର ଉଦ୍ଦେଶ୍ୟ କ'ଣ, ଯେ ମାନବ ଜନ୍ମ ଦୁର୍ଲଭ ହେଇଛି କାହିଁକି, ଉଦ୍ଦେଶ୍ୟ ହେଇଛି ଏକମାତ୍ର ଏଇ ପରମ ପୁରୁଷାର୍ଥ କୃଷ୍ଣ ପ୍ରେମ, ଯାହା ଶ୍ରୀମନ୍ ମହାପ୍ରଭୁଙ୍କର ଗୁରୁ ଖୁସି ହେଉଛନ୍ତି ଦେଖିକିରି, ଭଲ ହୋଇଲ ପାଇଲ ତୁମେ ପରମ ପୁରୁଷାର୍ଥ, ତୋମାର ପ୍ରେମିତ ଆମେ ହୋଇଲାମ କୃତାର୍ଥ, ଗୁରୁଙ୍କର ଆନନ୍ଦ ଏଇଠି ଅଛି। ଯଦି ଯାହା ଭାଷ୍ୟରେ ଆମର ପରମାରାଧ୍ୟ ଗୁରୁଦେବ କହିଲେ, ଯଦି ଜଣେ ଶିଷ୍ୟ ଏଇ ପ୍ରେମ ଲାଭ କରିପାରନ୍ତି, ସୁଭକ୍ତି ସ୍ଥିତିକି ଆସିପାରନ୍ତି, ତାହେଲେ ଗୁରୁଙ୍କର ବହୁ ଆନନ୍ଦ ହୁଏ, ଯାଇ ହଉ ମୋର ଗୁରୁଗିରି ସଫଳ ହେଲା, ତା ନହେଲେ ଗୁରୁଗିରି ସଫଳ ହେବ କ'ଣ। ଏ ହେଉଛି ଗୁରୁଙ୍କର କଥା, ଭକ୍ତି ସିଦ୍ଧାନ୍ତ ଶିଳଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ ମଧ୍ୟ ତାଙ୍କର ଅନୁଭାଷ୍ୟରେ ସେ କଥା କହିଛନ୍ତି ବୋଲି ଆମର ପରମାରାଧ୍ୟ ଗୁରୁ କହୁଛନ୍ତି। ଏ ହେଉଛି ଅସଲ କଥା, ଶିଳଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏକ୍ସପ୍ଲେନ୍ସ ଇନ୍ ଇଜ୍ ଅନୁଭାଷ୍ୟ ଏ ପର୍ସନ୍ ୱାଜ୍ ଆଟ୍ରାକ୍ଟେଡ୍ attention of the spiritual master by sincere service likes to dance and chant with similarly developed Krishna conscious devotees. E Srila Bhakti Siddhanta Saraswati Goswami tankara anubhasya re katha koichanti, ସେଇ ଭକ୍ତ ବା ଶିଷ୍ୟ ଗୁରୁଙ୍କର ଧ୍ୟାନ ଦୃଷ୍ଟି ଆକର୍ଷଣ କରନ୍ତି ଯେ କୃଷ୍ଣ ପ୍ରେମ ଲାଭ କରି କୃଷ୍ଣ ନାମ ଗାନ କରି ପ୍ରେମରେ ନୃତ୍ୟ କରନ୍ତି ଅନ୍ୟ କୃଷ୍ଣ ଭକ୍ତମାନଙ୍କ ସହିତ। ସ୍ପିରିଚୁଆଲ ମାଷ୍ଟର ଅଥରାଇଜେସ୍ ସଚ୍ ଏ ଡିଭୋଟି ଟୁ ଡେଲିଭର ଫଲନ ସୋଲ୍ସ ଇନ୍ ଅଲ୍ ପାର୍ଟସ୍ ଅଫ୍ ଦି ୱାର୍ଲ୍ଡ। ଏ ପ୍ରକାର ଉନ୍ନତ ଭକ୍ତଙ୍କୁ ଗୁରୁଦେବ ଦାୟିତ୍ୱ ଦିଅନ୍ତି। ସେ ଯେଉଁମାନେ ପତିତ ଜୀବ, ଯେଉଁମାନେ ଲକ୍ଷ ଲକ୍ଷ ଜନ୍ମ ଜନ୍ମାନ୍ତର ଧରି ଭବସାଗରରେ ହାବୁଡୁବ ଖାଉଛନ୍ତି, ଦୁଃଖ ପାଉଛନ୍ତି, ଜନ୍ମ ମୃତ୍ୟୁ ଚକ୍ରରେ ଘୂର୍ଣ୍ଣାୟମାନ ହେଉଛନ୍ତି, ଯାହା ସେମାନଙ୍କୁ ଉଦ୍ଧାର କର। ଗୁରୁଦେବ ଏ ଦାୟିତ୍ୱ ଦିଅନ୍ତି ସେ ଭକ୍ତଙ୍କ ଉପରେ, ସେ ଶିଷ୍ୟଙ୍କ ଉପରେ। ଦୋଜ୍ ହୁ ଆର୍ ନଟ୍ ଆଡଭାନ୍ସ ପ୍ରିଫର୍ ଟୁ ଚାଣ୍ଟ ହରେ କୃଷ୍ଣ ମନ୍ତ୍ର ସଲିଟେରୀ ପ୍ଲେସ୍। ଯେଉଁମାନେ ଏ ପ୍ରକାର ଉନ୍ନତ ନୁହନ୍ତି ସେମାନେ ନିର୍ଜନ ସ୍ଥାନରେ କୃଷ୍ଣ ନିର୍ଜନ ଭଜନ କରନ୍ତି, ସେମାନେ ନିର୍ଜନ ଭଜନ କରନ୍ତି, ନିର୍ଜନ ସ୍ଥାନରେ ଏକାକୀ ରହି ଭଜନ କରନ୍ତି। ସେମାନଙ୍କର କ'ଣ କୁହାଗଲା ଯେ ଭଜନାନନ୍ଦୀ, ଯେଉଁମାନେ ଭଜନାନନ୍ଦୀ ଅବଶ୍ୟ, ଯେଉଁମାନେ ଅତ୍ୟନ୍ତ ଉନ୍ନତ ପରମାର୍ଥିକ ମାର୍ଗରେ, ସେମାନେ କେବଳ ନିର୍ଜନ ସ୍ଥାନରେ ରହିକରି ଭଜନ କରିପାରିବେ, ନଚେତ ସମସ୍ତେ କରିପାରିବେ। ସେ କୋଚିତ ଲୋକ ପରମହଂସ ଯେଉଁମାନେ କୋଟିଶ୍ୱପି ମହାମୁନି କୋଟି କୋଟି ଲୋକରେ ସେ ପ୍ରେଜଣେ ମିଳିବା କଷ୍ଟକର ବ୍ୟାପାର, ସହଜ କଥା ନୁହେଁ। ସେ ପ୍ରକାର ପରମହଂସ ଯିଏ ସେ ନିର୍ଜନ ସ୍ଥାନରେ ଯେକୌଣସି ସ୍ଥାନରେ ସେ ରହିପାରିବେ, କୌଣସି ଅସୁବିଧା ନାହିଁ ତାଙ୍କର। କିନ୍ତୁ ଯେଉଁମାନେ ଗୋଷ୍ଠ୍ୟାନନ୍ଦୀ ସେମାନେ ପ୍ରକୃତପକ୍ଷେ ବଡ଼ ଉନ୍ନତ, ସେମାନେ ସମଗ୍ର ଜଗତକୁ ଉଦ୍ଧାର କରିବାକୁ ଇଚ୍ଛା କରନ୍ତି। ସମଗ୍ର ଜଗତ ଯାହା ପ୍ରହ୍ଲାଦ ମହାରାଜ କହିଲେ, ମୋର କିଛି ବର ଦରକାର ନାହିଁ, ମୋ ପାଇଁ କିଛି ମୋର ସମସ୍ୟା ନାହିଁ, ଆପଣଙ୍କର ନାମଗାନ କରି ମୁଁ ଦିବ୍ୟ ପ୍ରେମାମୃତ ସିନ୍ଧୁରେ ନିମଜ୍ଜିତ ହେଉଛି, ଦୁଃଖ ହେଉଛି ଏଇମାନଙ୍କ ପାଇଁ। ଯେଉଁମାନେ ଜନ୍ମ ଜନ୍ମାନ୍ତର ଧରି ଲକ୍ଷ ଲକ୍ଷ ଜନ୍ମ ଧରି ଏ ମାୟା କବଳିତ ହେଇ ଆପଣଙ୍କୁ ବିସ୍ମୃତ ହେଇ ଆପଣଙ୍କ ପ୍ରତି ଆକୃଷ୍ଟ ନହେଇ କେତେ ଦୁଃଖ ଯନ୍ତ୍ରଣା ପାଉଛନ୍ତି, କେତେ ତ ଆପ୍ କ୍ଲେଶ ପାଉଛନ୍ତି, ଏମାନଙ୍କର କିପରି ଉଦ୍ଧାର ହେବ ତା ଚିନ୍ତା ହିଁ କରୁଛି। ମୁଁ ନିଜେ ମୁକ୍ତ ହେବା ପାଇଁ ଇଚ୍ଛା କରୁନି, ଏ କଥା କହିଛନ୍ତି। ସେଥିପାଇଁ ଏ ହେଉଛି ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ କଥା, ଗୁରୁତ୍ୱପୂର୍ଣ୍ଣ କଥା ଯେ ବୈଷ୍ଣବ ସେ ହେଉଛି ପ୍ରକୃତରେ ବୈଷ୍ଣବ, ଯାହାର ହୃଦୟ ଅନ୍ୟମାନଙ୍କ ପାଇଁ କାନ୍ଦୁଛି, ପରଦୁଃଖେ ଦୁଃଖୀ ବୈଷ୍ଣବ, ପତିତ ଜୀବ ବଦ୍ଧ ଜୀବ, ଏମାନେ ବଦ୍ଧାବସ୍ଥା ଯୋଗୁଁ ପତିତାବସ୍ଥା ଯୋଗୁଁ କିଏ ଦୁଃଖ ପାଉଛନ୍ତି, ଏମାନଙ୍କ ଦୁଃଖ କେମିତି ଦୂର ହେବ, ଏମାନେ କିପରି ସୁରପାପ ଉତ୍ଥାନ କରିବେ, କୃଷ୍ଣଦାସ ହେବେ, ତାଙ୍କ ଜୀବନ ସଫଳ ହେବ, ଚିରଦିନ ପାଇଁ ଦୁଃଖ ତାଙ୍କର ଦୂର ହେଇଯିବ, ଏଇ ଚିନ୍ତା ବୈଷ୍ଣବ କରେ, ଆଉ କିଏ କରନ୍ତି ନା। ସେଥିପାଇଁ ସେ ନିର୍ଜନ ଭଜନ କରିବାକୁ ଯାଏ ନା, ସେ ଜନସମାଜକୁ ଆସେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ। ଏ ପ୍ରକୃତରେ ବିଷମତା ତାହା କୁହାଯାଇଛି ଏଠି। ଦୋଜ୍ ହୁ ଆର୍ ନଟ୍ ଆଡଭାନ୍ସ ପ୍ରିଫର୍ ଟୁ ଚାଣ୍ଟ ହରେ କୃଷ୍ଣ ମନ୍ତ୍ର ଇନ୍ ଏ ସଲିଟେରୀ ପ୍ଲେସ୍, ସେମାନେ ନିର୍ଜନ ଭଜନ କରନ୍ତି ଯେଉଁମାନେ ଅଧିକ ଅଗ୍ରଗତି କରିନଥାନ୍ତି। ସଚ୍ ଆକ୍ଟିଭିଟିଜ୍ କନ୍ସ୍ୟୁମ୍ ଇନ୍ ଦି ଲାଙ୍ଗୁଏଜ୍ ଅଫ୍ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଟାଇପ୍ ଅଫ୍ ଚିଟିଂ ପ୍ରୋସେସ୍ ଇନ୍ ଦି ସେନ୍ସ ଦ୍ୟାଟ୍ ଦେ ଇମିଟେଟ୍ ଦି ଆକ୍ଟିଭିଟିଜ୍ ଅଫ୍ ଜଲ୍ଟେଡ୍ ପର୍ସନାଲିଟିଜ୍ ଲାଇକ୍ ହରିଦାସ ଠାକୁର। ସେମାନେ ପ୍ରବଞ୍ଚକ ବୋଲି ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜ କହୁଛନ୍ତି, ସେମାନେ ଅନୁକରଣ କରୁଛନ୍ତି ସେ ମହାଭାଗବତ ପରମହଂସ ହରିଦାସ ଠାକୁରଙ୍କ ଅନୁକରଣ କରୁଛନ୍ତି, ଏମାନେ ଏମାନେ ପ୍ରବଞ୍ଚକ ଅନୁକରଣ କରିବା ଉଚିତ ନୁହେଁ। ମହାପ୍ରଭୁ ଇନ୍ ଅଲ୍ ପାର୍ଟସ୍ ଅଫ୍ ଦି ୱାର୍ଲ୍ଡ ଦସ୍ ବିକମ୍ ସକ୍ସେସଫୁଲ ଇନ୍ ସ୍ପିରିଚୁଆଲ ଲାଇଫ୍। ବରଂ ସମଗ୍ର ପୃଥିବୀରେ ମହାପ୍ରଭୁଙ୍କର ବାଣୀ ପ୍ରଚାର କରି ସମସ୍ତଙ୍କୁ ଉଦ୍ଧାର କର, ସମସ୍ତଙ୍କର ଉପକାର କର। ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲା ଦ୍ୱାରା ଜନ୍ମ ସାର୍ଥକ କରିକର ପର ଉପକାର। ଏଇ ମହାପ୍ରଭୁଙ୍କର ଇଏ କଥା ଭାରତରେ ଯେଭଳି ରହିଛି ସେ ଜନ୍ମ ସାର୍ଥକ କରୁ, ଜନ୍ମ ସାର୍ଥକ କରୁ ବୋଲି ପରମ ପୁରୁଷାର୍ଥ କୃଷ୍ଣ ପ୍ରେମ ଯେଉଁଥିପାଇଁ ଦୁର୍ଲଭ ମାନବ ଜୀବନ ଉଦ୍ଦିଷ୍ଟତା ଲାଭ କରୁ ସେ, ତାହେଲେ ଜୀବନ ସାର୍ଥକ ହେଲା। ଆଉ କେବଳ ନିଜ ଜନ୍ମ ସାର୍ଥକ ନ କରି ପର ଉପକାର କରୁ, ଅନ୍ୟମାନଙ୍କ ମଧ୍ୟରେ ତାହା ପ୍ରବେଶ କର, କୃଷ୍ଣ ଚେତନା ପ୍ରବେଶ କର। ଯେଉଁମାନେ ଏଥିରୁ କୃଷ୍ଣ ବହିର୍ମୁଖ ଜୀବ ସେମାନଙ୍କୁ କୃଷ୍ଣ ଚେତନଶୀଳ କରୁ, ସେମାନଙ୍କୁ ଉଦ୍ଧାର କରୁ, ଏ ହେଉଛି ପରୋପକାର। ସେମାନେ ମହାପ୍ରଭୁଙ୍କ ଭାଷାରେ ଏ ଭାରତୀୟ କର୍ତ୍ତବ୍ୟ ବୋଲି ମହାପ୍ରଭୁ କହିଛନ୍ତି, ସେଇଟା କଥାଟା କୁହାଯାଉଛି। ୱାନ୍ ଇଜ୍ ନଟ୍ ଚୈତ୍ର ମହାପ୍ରଭୁ ଡାୟରି ଭ୍ରାନ୍ସ ଏଣ୍ଡେବର୍ ଟୁ ପ୍ରିଚ୍ ଦି କଲ୍ଟ ଅଫ୍ ଚୈତ୍ର ମହାପ୍ରଭୁ ଅଲ୍ ପାର୍ଟ୍ସ ଅଫ୍ ଦି ୱାର୍ଲଡ ବିକମ୍ ସକ୍ସେସଫୁଲ୍ ଇନ୍ ସ୍ପିରିଚୁଆଲ୍ ଲାଇଫ୍। ୱାନ୍ ଇଜ୍ ନଟ୍ ଭେରି ଏକ୍ସପର୍ଟ ଇନ୍ ପ୍ରିଚିଂ ମେ ଚାଣ୍ଟ ଇନ୍ ଏ ସିକ୍ଲୁଡେଡ୍ ପ୍ଲେସ୍ ଭଡିଂ ବ୍ୟାଡ୍ ଆସୋସିଏସନ୍, ବଟ୍ ଫର୍ ୱାନ୍ ଇଜ୍ ଆକ୍ଚୁଆଲି ଆଡ଼ଭାନ୍ସ ପ୍ରିଚିଂ ଆଣ୍ଡ ମିଟିଂ ପିପୁଲ୍ ହୁ ଆର୍ ନଟ୍ ଏନ୍ଗେଜ୍ ଇନ୍ ଡିଭୋସନାଲ୍ ସର୍ଭିସ୍ ଆଣ୍ଡ ଡିସ୍ଆଡ଼ଭାଣ୍ଟେଜେସ୍। ଯିଏ ପ୍ରକୃତରେ ଉନ୍ନତ ସେ ଏକାନ୍ତ ଭୋଜନ କରେ ନା, ସେ ଆସେ ଲୋକ ସମାଜକୁ। ଯେଉଁମାନେ କୃଷ୍ଣ ଚେତନଶୀଳ ନୁହନ୍ତି, ମାୟା ପ୍ରତି ଅତ୍ୟନ୍ତ ଆସକ୍ତ ହୋଇଛନ୍ତି, ଜନ୍ମ ଜନ୍ମାନ୍ତରରେ ଦୁଃଖ କ୍ଲେଶ ଯନ୍ତ୍ରଣା ପାଉଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଆସେ। ସେ ଭଗବାନଙ୍କର ବାଣୀ, ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା ପ୍ରଚାର କରେ, ଲୋକମାନଙ୍କ ଭିତରେ ଚେତନା ଜାଗ୍ରତ କରାଏ, କୃଷ୍ଣ ଚେତନା। ସେ ଯାହା କହନ୍ତି ବିଷୟ ମେଟେରିଆଲ ପିପଲ ଜଳବାଦୀ ଭୌତିକବାଦୀ ଲୋକମାନଙ୍କ ପାଖକୁ ଯାଇ ତା ପ୍ରଚାର କଲେ ସୁଦ୍ଧା ସେ ତାର ପତନ ହେବ ନା, ଏ ମହାପ୍ରଭୁଙ୍କର ଅପାର କରୁଣା କହିଛି। ତା ମହାପ୍ରଭୁ କହିଛନ୍ତି, ଯାହାର ଦେଖ ତାରେ ବୋଲ କୃଷ୍ଣ ଉପଦେଶ, ମୋର ଆଦେଶ ଗୁରୁ ହୟା ତାର ଇଦାଶ, ଏଥାଏ ନାମାଧିବ ତୋମା ଏ ବିଷୟ ତରଙ୍ଗ ପୁନରପି ଠାଇ ପାବେ ମୋର ସଙ୍ଗ। ଏ ମହାପ୍ରଭୁଙ୍କର କରୁଣା ଏଇଟା, ମୁଁ ଆଦେଶ ଦେଲି ତୁମେ ଯାହାକୁ ଦେଖ ତାହାକୁ କୃଷ୍ଣ ଉପଦେଶ କୁହ, ତୁମେ ଗୁରୁ ହୁଅ ଉଦ୍ଧାର କର। ତୁମେ ଯାଇ ଏଇ ବିଷୟ ଲୋକ ପାଖକୁ ଯାଉଛ, ତାଙ୍କର ସଙ୍ଗ କଲେ କାଳେ ତୁମର ପତନ ହେଇଯିବ, ଏ ଆଶଙ୍କା କରୋନା, ଏ ଆଶଙ୍କା କରୋନା। ମହାପ୍ରଭୁ କରୁଣା କରିଛନ୍ତି, ପୁନରପି ଏଠି ପାବେ ମୋର ସଙ୍ଗ, ଏଇ ମହାପ୍ରଭୁଙ୍କର କରୁଣା, କଦାପି ତୁମେ ପ୍ରଭାବିତ ହେବ ନା, ତୁମେ ପୁଣି ମୋର ସଙ୍ଗ ପାଇବ, ମହାପ୍ରଭୁଙ୍କ କରୁଣା, ଏ ମହାପ୍ରଭୁଙ୍କର ଅପାର କରୁଣା। ଯେପରି କୁହାଯାଏ ଅବଶ୍ୟ ଏ କଥା ଅଛି, ବିଷୟ ଭୌତିକବାଦୀ ବ୍ୟକ୍ତି ପାଖକୁ ଗଲେ ଆଉ ପତନ ହେବ, ତାର ଭାବଟା ଯଦି ପଶିଯିବ ଭିତରେ ତାହେଲେ ପରମାର୍ଥିକ ମାର୍ଗରୁ ବିଚିତ ହେଇଯିବ। ଯେଉଁମାନେ କନିଷ୍ଠ ଅଧିକାରୀ ସେମାନଙ୍କ ପକ୍ଷରେ ବିପଦ ଅଛି, ମଧ୍ୟମ ଅଧିକାରୀ ପ୍ରାଥମିକ ସ୍ତରର ମଧ୍ୟମ ଅଧିକାରୀମାନଙ୍କ ପକ୍ଷରେ ମଧ୍ୟ ବିପଦ ଅଛି, ସେମାନଙ୍କର ପତନ ହେବାର ବିପଦ ଅଛି, ନିଶ୍ଚୟ ଆଶଙ୍କା ଅଛି ନିଶ୍ଚୟ, କାରଣ ତାଙ୍କର ଶ୍ରଦ୍ଧା ଦୃଢ଼ ହେଇନି। ତେଣୁ ସେମାନଙ୍କୁ ଆଲାଓ କରାଯାଏ ନା, ଅନୁମତି ଦିଆଯାଏ ନା, ତୁମେ ଯାଅ। ସେମାନେ ଯଦି ଯିବେ ତେବେ ଉନ୍ନତ ଭକ୍ତଙ୍କ ସହିତ ଯିବେ, ଏକାକୀ ଯିବେ ନା, ମାନେ ପତନ ହେଇଯିବ। ଉନ୍ନତ ଭକ୍ତଙ୍କ ସହିତ ଯିବେ ପ୍ରସାଦ କରିବାକୁ, ଯା ଏକାକୀ ଯିବ ନା, ଏ ଆମର କଥା ଅଛି। ଦୃଢ଼ ହେବ ଯେତେବେଳେ ସେତେବେଳେ ଭୟ ନାହିଁ ହେବ, ଆଉ ବରଂ ସେ ଏ ପତି ଜୀବ ବିଷୟୀ ବ୍ୟକ୍ତି ଜଳବାଦୀ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବ, କୃଷ୍ଣ ଚେତନା ସେମାନଙ୍କ ମଧ୍ୟରେ ପ୍ରବେଶ କରାଇ ସେମାନଙ୍କୁ ଭଜନ ମାର୍ଗକୁ ଆଣିବ, ଭକ୍ତି ମାର୍ଗକୁ ଆଣିବ, ପରିବର୍ତ୍ତନ କରିବ। ତାର ପ୍ରଭାବ ଅଧିକ ବଳ ଅଧିକ, ମାୟା ସେଠି ଦୁର୍ବଳ ହେଇଯିବ, ତେଣୁ ସେ ପରିବର୍ତ୍ତନ କରିବ, ବ୍ୟକ୍ତିକୁ ପରିବର୍ତ୍ତନ କରିଦେବ, ପରିବେଶ ପରିବର୍ତ୍ତନ କରିଦେବ, ତାହେଲେ ଆଟମସ୍ଫିୟର ବି ଚେଞ୍ଜ। ଏ ପ୍ରକାର ଶକ୍ତି ଅଛି, ଯାହାଙ୍କର ଏ ଶକ୍ତି ଅଛି, ଯେମାନେ ଯାହା ଆମର ପ୍ରମାଣ ଭେରି ଆଡ଼ଭାନ୍ସ ମଚ୍ ଆଡ଼ଭାନ୍ସ, ଯେଉଁମାନେ ଅଧିକ ଅଗ୍ରଗତି କରିଛନ୍ତି ସେମାନେ ଆସନ୍ତି ଏ କାମ କରିବା ପାଇଁ, ସେମାନେ ନିର୍ଜନ ଭୋଜନ କରିବା ପାଇଁ ଯାଆନ୍ତି ନା। ଯାହା ସେ କହିଲେ ନିର୍ଜନ ଭୋଜନ, ଯେଉଁମାନେ ଇମିଟେଟ୍ କରି ଅନୁକରଣ କରି ହରିଦାସ ଠାକୁରଙ୍କ ଭଳି ମହାଭାଗବତ ପରମହଂସମାନଙ୍କୁ ଏବେ ନିର୍ଜନ ଭୋଜନ କରନ୍ତି, ସେମାନେ ଷଠ ପ୍ରଭୁଞ୍ଚ। ତୁମ ତାଙ୍କର ଭୋଜନ କେବଳ କହିଥବ, ତାହା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ କହିଛନ୍ତି, ଅନ୍ୟାନ୍ୟ ମହାଜନମାନେ ମଧ୍ୟ କହିଛନ୍ତି, ଭକ୍ତିବିନୋଦ ଠାକୁର ମଧ୍ୟ କହିଛନ୍ତି, ପୂର୍ବପୂର୍ବ ଆଚାର୍ଯ୍ୟ ବୈଷ୍ଣବ ମହାଜନ କହିଛନ୍ତି, କନକ କାମିନୀ ପ୍ରତିଷ୍ଠା ବାଘିନୀ ଛାଡ଼ି ଆଛେ ଯାହାରେ, ସେଇ ତ ବୈଷ୍ଣବ, ସେଇ ଅନାସକ୍ତ, ସେଇ ଶୁଦ୍ଧଭକ୍ତ ସଂସାର ତଥା ପାଏ ପରାଭବ, ଯଥା ଯୋଗ୍ୟ ଭୋଗ ନାହିଁ ତଥା ରୋଗ, ଅନାସକ୍ତ ସେ କିଆର କହିବ, ଆସକ୍ତି ରହିତ ସମନ୍ଦ ସହିତ ବିଷୟ ସମୂହ ସକଲି ମାଧବ, ସେ ଯୁକ୍ତ ବୈରାଗ୍ୟ ତାହା ତ ସୌଭାଗ୍ୟ, ତାହା ଇ ଜଳେତେ ହରିବ ବୈଭବ, କୀର୍ତ୍ତନେ ଯାହାର ପ୍ରତିଷ୍ଠା ସମ୍ମାନ ତାହାର ସମ୍ପତ୍ତି କେବଳ କହିଥବ, କେବଳ କହିଥବ, ବ୍ରଜବାସୀ ଗଣ ପ୍ରଚାରକ ଧନ ପ୍ରତିଷ୍ଠା ଭିକ୍ଷୁକ ତାରା ନୁହେଁ ସବ, ପ୍ରାଣ ଅଛି ତା ସେତୁ ପ୍ରଚାର ପ୍ରତିଷ୍ଠା ସାହୀନ କୃଷ୍ଣ ଗାଧା ସବ, ଶ୍ରୀ ଦୈତ ଦାସ କୀର୍ତ୍ତନ ଇତିହାସ କର ଉଚ୍ଚସ୍ୱରେ ହରିନାମର, କୀର୍ତ୍ତନ ପ୍ରଭାବେ ସ୍ମରଣ ହେବେ ସେ କାଳେ ଭଜନ ନିର୍ଜନ ସମ୍ଭବ। ଏ ମହାଜନ ଗୀତି ଅଛି ଆମର, ଯେ ପରମହଂସ ସ୍ଥିତି ଲାଭ କରିବେ ସେ ନିର୍ଜନ ସ୍ଥାନରେ ରହି ଭଜନ କରିପାରିବେ, ନଚେତ ଅନ୍ୟମାନେ କରିପାରିବେନି, ଅନ୍ୟମାନେ କରୁଛନ୍ତି ସେମାନେ ଚିଟସ୍ ପ୍ରବଞ୍ଚକ ଅନୁକରଣ କରୁଛନ୍ତି ପରମହଂସମାନଙ୍କ ଦାସ ଠାକୁରଙ୍କ ଭଳି ପରମହଂସ ମହାଭାରତମାନଙ୍କୁ ଅନୁକରଣ କରିବା ଉଚିତ ନାହିଁ, ସେମାନେ ହେଉଛନ୍ତି କୈତବ ଭଜନକାରୀ, ତାଙ୍କର ଭଜନ କେବଳ କହିଥବ, ତାହାର ସମ୍ପତ୍ତି କେବଳ କହିଥବ, କୀର୍ତ୍ତନେ ଯାହାର ପ୍ରତିଷ୍ଠା ସମ୍ମାନ ତାହାର ସମ୍ପତ୍ତି କେବଳ କହିଥବ, ସେ ବୈଷ୍ଣବ ନୁହେଁ। ଶ୍ରୀମ ମହାପ୍ରଭୁଙ୍କ ଶିକ୍ଷାରେ ଦିଆଗଲା, ତୃଣାଗତି ଶୁଣିଛିଏ ନା ତରୁଡ଼ିବ ସହିଷ୍ଣୁ ନା ଅମାନିନା ମାନ ଦିଏ ନା କୀର୍ତ୍ତନୀୟ ସଦା ହରି, ମୋଷ୍ଟ ଇମ୍ପୋର୍ଟାଣ୍ଟ ଗୁରୁତ୍ୱପୂର୍ଣ୍ଣ କଥା ଏଇଟା, ତାହେଲେ ହରିଭଜନ ହବ ନା, ହରିଭଜନ ହବ ନା, ତୁମର ନିଜକୁ ତୃଣ ଠାରୁ ହୀନ ମନେ କରିବା, ବୃକ୍ଷ ପରି ସହିଷ୍ଣୁ ହବା ଏବଂ ଅମାନି ହବା ଆଉ ମାନ ଦେବା, ନିଜେ ସମ୍ମାନ ଦାବି କରିବ ନା ଅନ୍ୟକୁ ସମ୍ମାନ ଦେବ, ଏଇ ବୈଷ୍ଣବ ଲକ୍ଷଣ, ତା ନହେଲେ ବୈଷ୍ଣବ ହେଇପାରିବ ନା, ଭଜନ ହେଇପାରିବ ନା, ପରିଭଜନ କରିପାରିବ ନା, ତୁମେ ତୁମର ଭଜନ ହବ କ'ଣ ନା କେବଳ କହିଦେବ, ତାହା କେବଳ କହିଦେବ, ପ୍ରବଞ୍ଚ ନା ହବ, ସଠତା ହବ ମାତ୍ର। ଯାହା ଏଠି କୁହାଗଲା କୀର୍ତ୍ତନେ ଯାହାର ପ୍ରତିଷ୍ଠା ସମ୍ମାନ ତାହାର ସମ୍ପତ୍ତି କେବଳ କହିଦେବ, କନକ କାମିନୀ ପ୍ରତିଷ୍ଠା ବାଘିନୀ ଛାଡ଼ି ଆଛେ ଯେଇ, ସେଇ ତ ବୈଷ୍ଣବ, କନକ ଛାଡ଼ିବ କାମିନୀ ଛାଡ଼ିବ ପ୍ରତିଷ୍ଠା ଛାଡ଼ିବ, ପ୍ରତିଷ୍ଠା ବାଘିନୀ ବୋଲି କୁହାହେଇଛି, ବୈଷ୍ଣବୀ ପ୍ରତିଷ୍ଠା ସୁକରୀର ବିଷ୍ଠା, ଏକଥା କୁହାହେଇଛି ସୁକରୀ ବିଷ୍ଠା, ଏସବୁ ସେ ଛାଡ଼ିପାରିବ ସେ ବୈଷ୍ଣବ, କନକ କେହି ଛାଡ଼ିପାରେ କାମିନୀ କେହି ଛାଡ଼ିପାରେ, ପ୍ରତିଷ୍ଠା ଛାଡ଼ିବା ବଡ଼ କଷ୍ଟକର ବ୍ୟାପାର ଅଛି, ଏ ବଡ଼ କଷ୍ଟକର ବ୍ୟାପାର, ଏ ସୁକରୀ ନିଷ୍ଠା ସହଜରେ କେହି ଛାଡ଼ିପାରୁନାହାନ୍ତି, ସେ କହିତବ ସେମାନେ ପ୍ରବଞ୍ଚ ହେଉଛନ୍ତି ଷଠ ହେଉଛନ୍ତି, ସେମାନଙ୍କ ପ୍ରକୃତି ହରିଭଜନ ହବ ନା, ସେଥିପାଇଁ କଥା କୁହାଗଲା କୀର୍ତ୍ତନେ ଯାହାର ପ୍ରତିଷ୍ଠା ସମ୍ମାନ ତାହାର ସମ୍ପତ୍ତି କେବଳ କହିତବ, ପ୍ରତିଷ୍ଠା ପାଇବା ପାଇଁ ଲୋକଙ୍କୁ ଦେଖିବା ପାଇଁ ଆମେ ଏପରି ବଡ଼ ବୈଷ୍ଣବ ବଡ଼ ଭଜନକାରୀ ମହା ଉନ୍ନତ, ଏଇଟା ଯେଉଁମାନେ କରନ୍ତି ସେମାନେ ପ୍ରବଞ୍ଚକ ସଠ, କୀର୍ତ୍ତନ ଯାହାର ପ୍ରତିଷ୍ଠା ସମ୍ମାନ ତାହାର ସମ୍ପତ୍ତି କେବଳ କହିଦେବ, ଛିଟି ନହେଲେ ଛିଟି ଇଜ୍ ନଟ୍ ଏ ବୈଷ୍ଣବ, ଏଇଟା ଇଏ ହେଉଛି କଥା, ସେ କଥା ଏଠି କୁହାଯାଇଛି। ବ୍ରଜବାସୀ ଗଣ ପ୍ରଚାରକ ଧନ ପ୍ରତିଷ୍ଠା ଭିକ୍ଷୁକ ତାରା ନହେ ସବ, ଯେଉଁମାନେ ପ୍ରକୃତରେ ବ୍ରଜବାସୀ ସେମାନେ ପ୍ରଚାରକ, ସେମାନେ ପରଦୁଃଖେ ଦୁଃଖୀ, ସେମାନେ ପ୍ରଚାର କରିବା ପାଇଁ ଆସିକି ଅନେକ ଦୁଃଖରୁ ଉଦ୍ଧାର କରିବା ପାଇଁ ଆସିଛନ୍ତି। ସେମାନେ ପ୍ରତିଷ୍ଠା ଭିକ୍ଷୁକ ନୁହନ୍ତି, ପ୍ରାଣ ଅଛେ ତାର ସେ ହେତୁ ପ୍ରଚାର। ପ୍ରତିଷ୍ଠା ସା ହୀନ କୃଷ୍ଣ ଗାଥା ଶବ, ଶବ ନୁହେଁ, ଇଟ୍ସ ନଟ୍ ଡେଡ୍, ତା ପ୍ରାଣ ଅଛି, ତେଣୁ ପ୍ରଚାର କରୁଛି। ପରଦୁଃଖେ ଦୁଃଖୀ ହେଉଛି, ହୃଦୟ ବିଗଳିତ ହେଉଛି, ତା ଇଜ୍ ନଟ୍ ଡେଡ୍ ବଡି, ଇଜ୍ ଲାଇଭ୍ ୱିଥ୍ କୃଷ୍ଣ କଥା, କୃଷ୍ଣ ଫ୍ରେମ, ଦେୟାରଫୋର୍ ହି ଇଜ୍ ପ୍ରିଚିଂ। ସେ ହେତୁ ପ୍ରଚାର ପ୍ରତିଷ୍ଠା ହୀନ କୃଷ୍ଣ ଗାଥା ସବ, କୃଷ୍ଣ କଥା ପ୍ରଚାରରେ ପ୍ରତିଷ୍ଠା ଆଶା କରିବା ଉଚିତ ନୁହେଁ। ଏଇଠି କରନ୍ତି କହିଦେବ ଶ୍ରୀ ଦୈତ ଦାସ କୀର୍ତ୍ତନ ଆସ କର ଉଚ୍ଚସ୍ୱରେ ହରିନାମର, କୀର୍ତ୍ତନ ପ୍ରଭାବେ ସ୍ମରଣ ହୋଇବେ ସେ କାଳେ ଭଜନ ନିର୍ଜନ ସମ୍ଭବ। ଯେତେବେଳେ ତୁମେ ସେ ପରମହଂସ ସ୍ଥିତି ଲାଭ କରିବ, ପୂର୍ଣ୍ଣ ପ୍ରେମ ସ୍ଥିତିରେ ରହିବ, ସେତେବେଳେ ନିର୍ଜନ ଭଜନ କରିପାରିବ, ନଚେତ୍ ପ୍ରବଞ୍ଚ ହୋଇଯିବ, ସଠ ହୋଇଯିବ। ଏଥିପାଇଁ ଏ କଥା କୁହାଯାଉଛି। ସେ କଥା ଏଠି ଭାଷ୍ୟରେ ଆମର ପରମାରାଧ୍ୟ ଗୁରୁଦେବ କହିଛନ୍ତି, ମହାପ୍ରଭୁ ଇନ୍ ଅଲ୍ ପାର୍ଟ ଅଫ୍ ଦି ୱାର୍ଲ୍ଡ ଦସ୍ ବିକମ୍ ସକ୍ସେସଫୁଲ୍ ଇନ୍ ସ୍ପିରିଚୁଆଲ୍ ଲାଇଫ୍। One who is not very expert in preaching may chant in a secluded place, avoiding bad association. But for one who is actually advanced, preaching and meeting people who are not engaged in devotional service are not disadvantages. The advanced, uttyanta unnata, sthir heichi, Krishna prem labh karchanti, se prachar kari, tangari cha asuvidha havana. ବରଂ ସେ ତାଙ୍କର କୃଷ୍ଣ ଚେତନା ଭାବକୁ, ଯେଉଁମାନେ କୃଷ୍ଣ ଚେତନ ନୁହନ୍ତି, ଚେତନହୀନ, ସେମାନଙ୍କ ମଧ୍ୟରେ ପ୍ରବେଶ କରେଇପାରିବେ, ପରିବେଶକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇପାରିବେ। ଆମର ତା ପ୍ରମାଣ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦୀ ମହାରାଜ ପରମହଂସ। ସେ ପାଶ୍ଚାତ୍ୟ ଜଗତକୁ ଗଲେ, ଯାହାକି ଅତି ନୀଚ ଚେତନା, ଲୋକମାନେ ସେଠି ପାଶ୍ଚାତ୍ୟ ଜଗତର ଲୋକମାନେ ପଶୁ ସ୍ତରରେ, ପଶୁ ଚେତନା ସ୍ତରରେ ଥିଲେ, ଭେରି ଲୋ କନସିଅସନେସ୍, ପଶୁ ଚେତନା ସ୍ତରରେ ଥିଲେ ସେମାନେ, ମାନବିକ ଚେତନା ସ୍ତରକୁ ପ୍ରାୟ ଆସିନଥିଲେ। ଏ ପ୍ରକାର ଅତି ନୀଚ ଚେତନା ସ୍ତର, ଅଥଚ ସେଠାରେ ସେ ପ୍ରଭାବିତ ହେଲେ ନା ତାଙ୍କ ଦ୍ୱାରା, ବରଂ ପରିବର୍ତ୍ତନ କରିଦେଲେ, ସେମାନଙ୍କର ଚେତନାକୁ ପରିବର୍ତ୍ତନ କରିଦେଲେ, ସେମାନେ କୃଷ୍ଣ ଚେତନାକୁ ଆସିଗଲେ। ସମୁଦାୟ, ସମଗ୍ର ପରିବେଶ, ହୋଲ୍ ଆଟମୋସ୍ଫିୟର୍, ହୋଲ୍ ଏନ୍ଭାୟରନମେଣ୍ଟ ଇଜ୍ ଚେଞ୍ଜଡ୍। ସବୁ ପାୱାରଫୁଲ୍, ଏପରି ଶକ୍ତି ସେ ପରମହଂସ, ସେ ପରମହଂସ ଅତି ଉନ୍ନତ ସ୍ଥିତି, ଭୟ କରିବାର କିଛି ନାହିଁ। ସେ କଥା ଏଠି କହିଛି, ଇଜ୍ ନଟ୍ ଆ ଡିସ୍ଆଡ଼ଭାଣ୍ଟେଜେସ୍, ଏ ଡିଭୋଟି ଗିଭ୍ସ ଦି ନନ୍ ଡିଭୋଟିଜ୍ ଆସୋସିଏସନ୍, ବଟ୍ ଇଜ୍ ନଟ୍ ଆଫେକ୍ଟେଡ୍ ବାଇ ଦ ମିସ୍ବିହେଭିଅର୍। ତା ବୈଷ୍ଣବର କୃପା, ସେ ସଂଗ୍ରହ ପ୍ରଦାନ କରି, ତା ଦ୍ୱାରା କୃପା ପ୍ରଦାନ କରୁଛି, ତା ଅଭକ୍ତକୁ ଭକ୍ତ କରିପାରୁଛି, ସେ ତା ହେଉଛି କୃପା। ଦସ୍ ବାଇ ଦି ଆକ୍ଟିଭିଟିଜ୍ ଅଫ୍ ଏ ପିଓର ଡିଭୋଟି, ଇଭିନ୍ ଦୋଜ୍ ହୁ ଆର୍ ବ୍ରେଫ୍ଟ ଅଫ୍ ଲଭ୍ ଅଫ୍ ଗଡ୍ ହେଡ୍ ଗେଟ୍ ଏ ଚାନ୍ସ ଟୁ ବିକମ୍ ଡିଭୋଟିଜ୍ ଅଫ୍ ଦି ଲର୍ଡ ୱାନ୍ ଡେ। ଏ ହେଉଛି ଶୁଦ୍ଧ ଭକ୍ତଙ୍କର କାମ। ଯେଉଁମାନେ ଭଗବତ ପ୍ରେମ ପାଇନାହାନ୍ତି, କୃଷ୍ଣ ଚେତନଶୀଳ ହେଇନାହାନ୍ତି, ସେମାନଙ୍କୁ ସଙ୍ଗ ଦେଇ କୃଷ୍ଣ ଚେତନଶୀଳ କରୁଛନ୍ତି, ଭକ୍ତ କରୁଛନ୍ତି, ତାହା ହେଉଛି ପ୍ରକୃତରେ ପରୋପକାର। ଇନ୍ ଦିସ୍ କନେକ୍ସନ୍ ଶ୍ରୀଲଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ବାଇ ଦିସ୍ ଦାଟ୍ ୱାନ୍ ଡିସ୍କସ୍ ଦି ଭର୍ସ ଇନ୍ ଶ୍ରୀମଦ୍ ଭାଗବତମ୍ ନୈତତ୍ ସମାଚରେ ଜାତୁ ମନସାପି ଅନିଶ୍ୱର ଦଶମ ସ୍କନ୍ଧ ଭାରତରେ ଶ୍ଳୋକ ଆଲୋଚ୍ୟ ଏବଂ ଭକ୍ତିର ଶାନ୍ତ ସିନ୍ଧୁର ଶ୍ଳୋକ ଅନାସକ୍ତ ବିଷୟାନ୍ତ ଦାରଙ୍କ ଯୁଞ୍ଜତ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଯୁକ୍ତ ବୈରାଗ୍ୟ ଉଚିତ ଆଲୋଚ୍ୟ ଯୁକ୍ତ ବୈରାଗ୍ୟ। ୱାନ୍ ସୁଡ୍ ନଟ୍ ଇମିଟେଟ୍ ଦି ଆକ୍ଟିଭିଟିଜ୍ ଅଫ୍ ଗ୍ରେଟ୍ ପର୍ସନାଲିଟି, ମହାତ୍ମା, ମହାପୁରୁଷ, ଧର୍ମହଂସ, ମହାଭାଗବତ, ଏମାନଙ୍କୁ ଅନୁକରଣ କରିବା ଉଚିତ ନୁହେଁ। One should be detached from material enjoyment and should accept everything in connection with Krishna's service. Anasakti, bhutiko asakti, sunyata, bhutiko anasakti, Krishna prati asakti. Detachment, attachment. ये होची ये जुक्त वैरागी कथा अनासक्त शिवशरण तथा अनुपजन जत निर्बंध कृष्ण संबंधे जुक्त वैराग्य होच ये जुक्त वैराग्य विषय प्रति अनासक्त आ कृष्ण संबंध प्रति संपूर्ण आसक्त जहाँ किसी मिली सबके सब ही कृष्ण सेवार विनियुक्त कर सब तो कृष्ण सबु कृष्ण सहित सम्बन्धित कृष्ण को छाड़ी किसी जिनस ना परमहंस महाभारत तो एक कथा देखते तेणु त्याग कर किसी ना से भोगी नुहे कि से त्यागी नुहे इटा कथा भोगी नुहे कि त्यागी नुहे से हम कृष्ण दास कृष्ण सेवा से कहुए भुक्ति मुक्ति दुई पिशाची कवल रूप मुक्त हवापाई पड़ो वैष्णव ही पारना भक्त ही पारना से कथा नुहे तुम्हें विषय त्याग कल बड़ त्यागी हो गल यहाँ जी तुम भितर पशिगला तुम दैट विल बी द कॉज ऑफ योर डाउनफॉल ता तुम प्रचंड कारण हम तेणु त्याग त्याग इटा कथा देख त्याग त्याग ये भावटा को त्याग करने पड़ा इटा कथा बड़ इम्पोर्टेंट गुरुत्वपूर्ण कथा यहाँ ता ना पदर आशंका से कथा मतलब आमिष वैष्णव ए बुद्धि हईले अमानी न हब आमी प्रतिष्ठा आसी हृदय दूषिव कहब निरय गामी ए भक्ति विनोद ठाकुर मु वैष्णव ए बुद्धि जदि हो अमानी हेबी कौन मुमानी ही पारि ना मु वैष्णव मत सब सम्मान देवे प्रतिष्ठा आसीज प्रतिष्ठा कामना तेणु भक्ति विनोद ठाकुर कहले प्रतिष्ठा सा आसी हृदय दूषि कहब निरय गामी ताले प्रतिष्ठा सा मृदय भितर पशिज हृदयटा दूषित हो नर्कगामी ये बड़ गुरुत्वपूर्ण कथा गुड़ा ये सहज कथा नुहे से बड़ सावधान हाँपाई पड़े तेणु महाप्रभुक जो शिक्षा तृणादी शुणी न तरोरी सहिष्णु ना अमानी ना मानवीन कीर्तन सदा मोस्ट इम्पोर्टेन्ट किसी ये भाव जो न आसी तुम तुण ठार निजक नीच मन कर वृक्ष पर सहिष्णु हुआ पा जल नदे वृक्ष तुमको मगुनि सुखी सुखी मरी जाऊ पचे दिस् रियालिटी दिस् इज तुणा सुनी चाह तर सहिष्णु ना मन शुड बी एस्टल एज ए ट्री शुड बी ठल राइट no intolerance at all. Even you cut up tree, make it pieces, and burn it to ashes, still the tree never complains. Tolerance. Vaishnava, the real Vaishnava should be as tolerant as a tree. You understand? As tolerant as a tree. It's Vaishnava quality. Amani manava. You'll never demand respect, rather give respect to one and all. Samani manava. This is most important. And Srila Kaviraj Goswami says, make a garland of this verse, put it round your neck and do Hari Bhajan. Then you can do Hari Bhajan, otherwise you cannot do Hari Bhajan. These are Vaishnava qualities, most important Vaishnava qualities. Here Srila Prabhupada Maharaj says, and it's purport that such activity concealed in the language of Srila Bhakti Siddhanta Saraswati Thakur type of cheating process in the sense that they imitate the activities of the exalted personalities like Haridas Thakur. They are imitative. One should not attempt to imitate such exalted devotees. Rather, everyone should endeavor to preach the cult of Sri Chaitanya Mahaprabhu in all parts of the world, thus become successful in spiritual life. One who is not very expert in preaching may chant in a secluded place, avoiding bad association. But for one who is actually advanced, preaching and meeting people who are not engaged in devotional service are not disadvantages. A devotee gives the non-devotees his association, but is not affected by their misbehavior. You understand? Thus, by the activities of a pure devotee, even those who are bereft of love of Godhead get a chance to become devotees of the Lord one day. That is the mercy of a Vaishnava, pure devotee. Mercy. The freely gives association. Let all be devotees. That's the real paropakar, doing good to others. Bhagavata Bhumite Manushya Janma Hila Jat Janma Sarthakurikuru Paropakar, Mahaprabhu says. One who has taken birth as a human being in Bhagavata Bhumi, first he should make his life successful. What is that success? What is that success? What is the success of life? To get Krishna praying, Pancham Fifth Purusartha, Kaviraj Goswami is speaking here. And Guru Akma Mahaprabhu says, you understand? Mahaprabhu says that, Bhava Hilo Pailatami Paramu Purusartha, Tuma Primatami Hilam Purusartha. It's very good, my dear child, that you have attained the supreme goal of life, developing love of Godhead. Paramu Purusartha. Thus you have pleased me very much, and I am very much obliged to you. That is the pleasure of a Guru. If one of his disciples, if only one of his disciples gets this pray, then Guru will be very much pleased and think that my mission is fulfilled. My mission is fulfilled. That is the pleasure. You understand? And that is the, because he has converted one soul into a bhakta, Vaishnava has made. So his guruship is successful. He has achieved success. Yes, and that Bhakti Siddhanta Saraswati Goswami Maharaj said that, and that's the pleasure. But here it is said, those who are real Vaishnavas, they think themselves more insignificant than blade of grass in the street. They are as tolerant as tree. They never demand respect for themselves. Rather, they give demand. Respect to one and all. I am so great elevated Vaishnava. Never says. No, I am lowest of the low. I am more degraded, fallen than a stone in the stone, than a worm in the stone, you see. He says like that. I am more sinful than Jagai and Malai. He never says. If someone says like this, or thinks like this, he is not a Vaishnava at all. He is most fallen person. He is welcoming his fall down. He opens the avenue for falling down. You understand? Not a Vaishnava at all. Therefore, it is said, who is Vaishnava? Kampan, Karnapa, Kamini, Pratishtha, Bhagini, Chariya, Chedare, Saito Vaishnava. Bhaktivinoda Thakur says, Vaishnava Acharya says so. One who has given up gold, women, Karnapa, Kamini, you understand? Na dhanam, na janam, na sindarim kavitamba, jagadisa kamaye, Mama Janmani Janmani Sri Bhagavad Bhakti Ahit Gitui is my prostitute. Oh Lord, I don't ask you for any material wealth. I don't want it. Dhanam, no followers. So many followers will come and just glorify me. Oh great Paramahansa Shiromani, Paramahansa Shiromani, Mahamandaleswar, Jagadguru. Many followers will come and just glorify me. I don't want it. ମହାମଣ୍ଡଳେଶ୍ୱର ଜଗଦ୍ଗୁରୁ ପରମହଂସ ଶିରୋମଣି ବୈଷ୍ଣବ ଶିରୋମଣି ନା ଧନଂ ନା ଜନଂ ନା ସୁନ୍ଦରୀ କବିତା ଆଇ ଡୋଣ୍ଟ ୱାଣ୍ଟ ବ୍ୟୁଟିଫୁଲ ଉମା ଛ ଦ୍ୟାଟ୍ ମିନ୍ସ ଗିଭିଂ ଅଫ୍ ଖାମିନି କାମିନି ମିନ୍ସ ଉମେନ୍ ଗିଭିଂ ଅଫ୍ ଖାମିନି ଏନ୍ଜୟମେଣ୍ଟ ଅଫ୍ ବ୍ୟୁଟିଫୁଲ କାମିନି ୱାଇଫ୍ ଅଫ୍ ଉମେନ୍ ଗିଭିଂ ଅଫ୍ କନକ ୱାଜ୍ ଗିଭିଂ ଅଫ୍ କାମିନି ଗିଭିଂ ଅଫ୍ ଗୋଲ୍ଡ ମେଟେରିଆଲ ୱେଲ୍ଥ ମେଟେରିଆଲ ଏନ୍ଜୟମେଣ୍ଟ ଆଣ୍ଡ କାମିନି ଅଲ୍ସୋ ଗିଭିଂ ଅଫ୍ ବ୍ୟୁଟିଫୁଲ ଏନ୍ଜୟମେଣ୍ଟ ଅଫ୍ ବ୍ୟୁଟିଫୁଲ ୱାଇଫ୍ ଆର୍ ଉମେନ୍ ପ୍ରତିଷ୍ଠା ବାଘିନୀ ଛାଡ଼ିଆ ସେ ଯାରେ ସେଇତ ବୈଷ୍ଣବ ମୋଷ୍ଟ ଇମ୍ପୋର୍ଟାଣ୍ଟ ଇଜ୍ ୱାଜ୍ ଗିଭନ୍ ଅଫ୍ ଦିସ୍ ପ୍ରତିଷ୍ଠା ନେମ୍ ଫେମ୍ ଆଣ୍ଡ୍ ପ୍ରେଷ୍ଟିଜ୍ ପ୍ରତିଷ୍ଠା ଅଣ୍ଡରଷ୍ଟାଣ୍ଡ ନେମ୍ ଫେମ୍ ଦିସ୍ ନେମ୍ ଫେମ୍ ଆଣ୍ଡ୍ ପ୍ରେଷ୍ଟିଜ୍ ଇଜ୍ ପ୍ରତିଷ୍ଠା ବାଘିନୀ ଇଜ୍ ଲାଇକ୍ ଏ ଟାଇଗ୍ରେସ୍ ଅଣ୍ଡରଷ୍ଟାଣ୍ଡ ଇଟ୍ସ ଲାଇକ୍ ଏ ଟାଇଗ୍ରେସ୍ ବାଘିନୀ ଇଫ୍ ଏ ବୈଷ୍ଣବ ୱିଲ୍ ଆସ୍ପେୟାର୍ ଫର୍ ଦିସ୍ ଟାଇଗ୍ରେସ୍ name fame and prestige he will be devoured by that tigress you understand
e bhakti vinod thakur mahajana kata kahunchanti
kanako kamini pratistha bhagini chhariya che dare sei to vaishnava kanako kamini pratistha bhagini chhariya che dare ସେଇ ଅନାସକ୍ତ ସେଇ ଶୁଦ୍ଧ ଭକ୍ତ ସଂସାର ତୋ ଥାଇ ଆଏ ପୋରା ଭବ
ସେଇ ଅନାସକ୍ତ ସେଇ ଶୁଦ୍ଧ ଭକ୍ତ ସଂସାର ତୋ ଥାଇ ଆଏ ପୋରା ଭବ
ଯଥା ଯୋଗ୍ୟ ଭୋଗ ନାହିଁ ତୋ ଥାରୋଗ ଅନାସକ୍ତ ସେଇ ଆର କହିବ ଯଥା ଯୋଗ ନାହିଁ ସଥା ରୋଗ ନାଶକ୍ତ ସେଇ ଆର କହିବ ଆସକ୍ତି ସହିତ ସମ୍ବନ୍ଧ ସହିତ ବିଷୟ ସମୂହ ସକଲି ମାଧବ
ଆସକ୍ତି ରହିତ ସମ୍ବନ୍ଧ ସହିତ ବିଷୟ ସକଲ ସକଲି ମାଧବ
ସେ ଯୁକ୍ତ ବୈରାଗ୍ୟ ତାହା ତ ସୌଭାଗ୍ୟ ତାହି ଜଣେ କରିବ ବୈଭବ
ସେ ଯୁକ୍ତ ବୈରାଗ୍ୟ ତାହା ତ ସୌଭାଗ୍ୟ
ତାହି ଜଣେ କରିବ ବୈଭବ କୀର୍ତ୍ତନୀ ଯାହାର ପ୍ରତିଷ୍ଠା ସମ୍ଭାର ତାହାର ସମ୍ପତ୍ତି କେବଳ କହିତବ
କେବଳ
କହିତବ ଏଇ ପ୍ରତିଷ୍ଠା ପାଇବା ପାଇଁ ଏ କଥା କରୁଛି କୀର୍ତ୍ତନ କରୁଛି ହଁ ପ୍ରତିଷ୍ଠା ଆଶାରେ ଯାହା କହନ୍ତି ସୁଗରୀର ବିଷ୍ଠା ହଁ ସୁଗରୀର ବିଷ୍ଠା ବୈଷ୍ଣବୀ ପ୍ରତିଷ୍ଠା ସୁଗରୀର ବିଷ୍ଠା ଏ ସୁଗରୀ ବିଷ୍ଠା ହଁ ପଛରେ ଧାଉଁଛି ଯେ ସେ ବୈଷ୍ଣବ ନୁହେଁ ତାର କୀର୍ତ୍ତନ କେବଳ କୈତବ ଓନ୍ଲି ଚିଟିଂ ଇଜ୍ ଓନ୍ଲି ଚିଟିଂ କେବଳ କୈତବ ଠକାମି କରୁଛି ବାପା ହଁ ଏଇଟା କଥା ଗୁଡ଼ାକ ସବୁ ଆମର ଅଛି ଏଇ ପ୍ରତିଷ୍ଠା ପାଇବା ଏକ୍ସପ୍ଲୋରେସନ୍ କରୁଛନ୍ତି ସେମାନେ କାହିଁ କରୁଛ କ'ଣ ମୂଲ୍ୟ ଅଛି କ'ଣ ଲାଭ ଅଛି ବାପା କୃଷ୍ଣ ପାଦ ପଦ୍ମୀକ ମାତ୍ର ଆଶ୍ରୟସ୍ଥଳ ତାହାତେ ଏକନ ବିଶ୍ରାମ ଲଭିଆ ଛାଡ଼ିନୁ ଭବେର ଭୟ ତାହାତେ ଏକର ବିଶ୍ରାମ ଲଭିଆ ଛାଡ଼ିନୁ ଭବେର ଭୟ ତୁମାର ଚରଣ ଦୟ ଅଭୟ ଅଶୋକ ଅମୃତେ ସ୍ଥଳ ତୁମାର ଚରଣ ଦୟ ତାହାତେ ଏକନ ବିଶ୍ରାମ ଲଭିଆ ଛାଡ଼ିନୁ ଭବେର ଭୟ କୃଷ୍ଣ ପାଦ ପଦ୍ମରେ ଆଶ୍ରୟ ନିଅ ଏଠି ମାନିଲା ନାହିଁ ସୁଖ ସେଠିକି ଯିବା ଇନ୍ଦ୍ରକୁ ଯିବା କି ଚନ୍ଦ୍ରକୁ ଯିବା ଆମକୁ ଯିବା ଢିଙ୍କିକି ଯିବା ଭୋଗକୁ ଯିବା ଚକୁଳିକି ଯିବା କ'ଣ ମିଳିଯିବ ସେଠି ନେସେସିଟି କ'ଣ ଦରକାର ବାପା କନକ କାମିନୀ ପ୍ରତିଷ୍ଠା ବାସନା ସମ୍ପୂର୍ଣ୍ଣ ରୂପେ ବିଦୃତ ନହେଲେ ଗୁରୁ ସେବାର ସ୍ୱରୂପ ନିଜ ରୂପ ବୁଝିବାରେ ଭ୍ରମ ହବ ବାପା
ବୁଝିପାରିବ ସହଜ ପାଠ ପଢ଼ିଛି ରେ, କହିଲେ ଅମୁକ ହେଇଗଲା, କହିଦେଲେ ହେଇଗଲା, କହିଦେଲେ ହେଇଗଲା, ବୁଝିପାରିବ ନା? ଇଏ କ'ଣ ତୁମର ଜଡ଼ ବସ୍ତୁ ନା ଜଡ଼ ବିଦ୍ୟା ହେଇଛି କି? ବୁଝିଯିବ ଖାଲି ଏମିତିକା ଅଲ୍ ମେଟେରିଆଲ ଲଜିକ୍ସ, ସବୁ କ'ଣ ମେଟେରିଆଲ ଲଜିକ୍ ତୁମେ ଦଉ ଦଉଛ? ତୁମର ମନଟା ତ ଜଡ଼ ମନଟା ମେଟେରିଆଲ ମାଇଣ୍ଡ, ଅଲ୍ ମେଟେରିଆଲ ଥଟ୍ସ, କେବଳ ମେଟେରିଆଲ ଥଟ୍ସ ତୁମର ଆସୁଛି, ସେ ଅନୁସାରେ ତୁମେ ବୁଝିବାକୁ ଚେଷ୍ଟା କରିବ। ୟୁ ଟ୍ରାଏ ଟୁ ଅଣ୍ଡରଷ୍ଟାଣ୍ଡ ଦିସ୍ ଟ୍ରାନ୍ସେଣ୍ଡେଣ୍ଟ ଅଫ୍ ସ୍ପିରିଚୁଆଲ ଟପିକ୍ସ ୱିଥ୍ ୟୋର୍ ମେଟେରିଆଲ ମାଇଣ୍ଡ। ଏଇଟା ମେଟେରିଆଲ ଲଜିକ୍ କୋଟିଂ ଫର୍ ମେଟେରିଆଲ ଲଜିକ୍, ହାଉ କ୍ୟାନ୍ ୟୁ ଅଣ୍ଡରଷ୍ଟାଣ୍ଡ, କ୍ୟାନ୍ ନଟ୍ ଅଣ୍ଡରଷ୍ଟାଣ୍ଡ, ନୋ ମେଟେରିଆଲ ଲଜିକ୍ ୱିଲ୍ ବି ଆପ୍ଲିକେବୁଲ ହିୟର, କୌଣସି ମେଟେରିଆଲ ଲଜିକ୍ ଏଠି ଆପ୍ଲିକେବୁଲ ହେବ ନା ବାପା, ୱିଚ୍ ଇଜ୍ ଏ ଟପିକ୍ ଅଫ୍ ଦି ଫୋର୍ଥ ଡାଇମେନ୍ସନ୍। ହଁ, କ୍ୟାନ୍ ୟୁ କନ୍ସିଭ୍ ଅଫ୍ ଏନିଥିଙ୍ଗ ଫୋର୍ଥ ଡାଇମେନ୍ସନ୍? ୟୁ ହାଭ୍ ଓନ୍ଲି କନ୍ସିଭ୍ ଅନ୍ ଥ୍ରୀ ଡାଇମେନ୍ସନ୍ସ, ୟୁ ଆର୍ ଲିମିଟେଡ୍ ଟୁ ଥ୍ରୀ ଡାଇମେନ୍ସନ୍ସ, ହାଉ କ୍ୟାନ୍ ୟୁ କନ୍ସିଭ୍ ଅଫ୍ ଦି ଫୋର୍ଥ ଡାଇମେନ୍ସନ୍ ଆଣ୍ଡ ହାଉ କ୍ୟାନ୍ ୟୁ ଅଣ୍ଡରଷ୍ଟାଣ୍ଡ ଥ୍ରୁ ୟର୍ ମେଟେରିଆଲ ମାଇଣ୍ଡ ପୁଟିଂ ଫର୍ ମେଟେରିଆଲ ଲଜିକ୍? ଇଭ୍ ଦିସ୍ ରାସ୍କଲ୍, ଅଲ୍ ରାସ୍କଲ୍, ୟେସ୍, ହାଉ କ୍ୟାନ୍ ୟୁ ଅଣ୍ଡରଷ୍ଟାଣ୍ଡ ଇଟ୍ସ ଟେକିଂ ପ୍ଲେସ୍ ଫୋର୍ଥ ଡାଇମେନ୍ସନ୍? ହଁ, ରାଜ ୟୁ ଆର୍ ଲିମିଟେଡ୍ ଅନ୍ ଟୁ ଥ୍ରୀ ଡାଇମେନ୍ସନ୍ସ, ଚତୁର୍ଥ ମାନ କଥା କେମିତି ବୁଝିବ ବାବା ତୁମେ? ତୃତୀୟ ମାନ ଭିତରେ ରହିଛ ବାବା, ଆଉ ତୋର ମେଟେରିଆଲ ଲଜିକ୍ ଏ ଜଡ଼ ଯାହା କହନ୍ତି ଯୁକ୍ତି ଗୁଡ଼ାକ ଉଦାହରଣ ଗୁଡ଼ାକ ଦେଇକିରି କଥା ବୁଝିବାକୁ ଚେଷ୍ଟା କଲେ କ'ଣ ହେଇଯାଏ ନା କି? କନକ କାମିନୀ ପ୍ରତିଷ୍ଠା ବାସନା ସମ୍ପୂର୍ଣ୍ଣ ରୂପେ ବିଦୃତ ନହେଲେ ଗୁରୁ ସେବାର ସ୍ୱରୂପ ନିଜ ସ୍ୱରୂପ ବୁଝିବାର ଭ୍ରମ ହେବ। ଜୀବ ଅନାଦିକାଳରୁ ଆଦି ନିର୍ଣ୍ଣୟ କରାଯାଇପାରିବ ନା, ଅନାଦିକାଳରୁ ଯେଉଁ ଅନର୍ଥ ଦ୍ୱାରା ଆକ୍ରାନ୍ତ ତାହା ଦୂର କରିବାକୁ ହେଲେ ଗୁରୁ ସେବା ହିଁ ଏକମାତ୍ର ଉପାୟ। ଅନେକ ସମୟରେ କନକ କାମିନୀ ଲାଭର ଚେଷ୍ଟାକୁ ସହଜରେ ବର୍ଜନ କରାଯାଇପାରେ, କିନ୍ତୁ ସବୁ ଅନର୍ଥ ପରିତ୍ୟାଗ କରି ଯେଉଁ ଅନର୍ଥଟିକୁ ପରିତ୍ୟାଗ କରାଯାଇପାରେ ନା ତାହା ହିଁ ପରମ ଅନର୍ଥ। କାରଣ ଶାସ୍ତ୍ରରେ ଏ କଥା କୁହାଯାଇଛି, ସର୍ବତ୍ୟାଗେ ଅପ୍ୟ ହେ ଆୟା ସର୍ବାନର୍ଥ ଭୁବସ୍ୱତେ କୁର୍ଯ୍ୟୁ ପ୍ରତିଷ୍ଠା ବିଷ୍ଠାୟା ଯତ୍ନ ଅସ୍ପର୍ଶନୀ ବରଂ। ଏ ହରିଭକ୍ତି ବିଳାସରେ ସନାତନ ଗୋସ୍ୱାମୀ ଦେଖିଲା, ସର୍ବତ୍ୟାଗ କରି ସୁଦ୍ଧା ଯାହା ତ୍ୟାଗ କରାଯାଇପାରେ ନା ତାହା ସମସ୍ତ ଅନର୍ଥର କାରଣ, ତାହା ହେଉଛି ପ୍ରତିଷ୍ଠା ବିଷ୍ଠା, ପ୍ରତିଷ୍ଠା ବିଷ୍ଠା, ତାହା ପ୍ରତିଷ୍ଠା ବିଷ୍ଠା, ତାହା ଯେପରି ସ୍ପର୍ଶ ନ ହୁଏ ସେ ବିଷୟରେ ଯତ୍ନ କରିବା ଉଚିତ। ଏ ସମ୍ବନ୍ଧରେ ବହୁ କଥା ଆଚାର୍ଯ୍ୟମାନେ କହିଛନ୍ତି। କେହି କେହି ମହାଜନ ପ୍ରତିଷ୍ଠାକୁ ଶୁକ୍ରର ବିଷ୍ଠା ସଙ୍ଗେ ତୁଳନା କରିଛନ୍ତି, ବିଷ୍ଠାଟା ଅପ୍ରୟୋଜନୀୟ ଓ ପରିତ୍ୟାଗର ବସ୍ତୁ, କିନ୍ତୁ ତାହା ପରିତ୍ୟକ୍ତ ହେଲେ ସୁଦ୍ଧା କେତେକ ଜୀବ ବିଶେଷ ଅଛନ୍ତି ଯେ ତାଙ୍କର ପ୍ରୟୋଜନୀୟ ହେଉଛି କୁକୁର ଶୁକର, କୁକୁର ଶୁକର ବିଷ୍ଠାଟାକୁ ଗ୍ରହଣ କରୁଛି, ଅପ୍ରୟୋଜନୀୟ ହେଲେ ତାଙ୍କର ପ୍ରୟୋଜନ କୁକୁର ଶୁକର, କୁକୁର ଶୁକର ଆଦି ପାଇଁ ସେସବୁ ଅସାର ଭାଗ୍ୟ ହିଁ ପ୍ରୟୋଜନ ସାର ଭାଗ ବୋଲି ଗ୍ରହଣ କରନ୍ତି। ତେଣୁ ସେ ପ୍ରତିଷ୍ଠା ବିଷୟରେ ନାହିଁଲେ ସେମାନେ ଶୁକରୀର ନିଷ୍ଠା କଲେ, ଅସାର ଜିନିଷଟାକୁ ଗ୍ରହଣ କଲେ। ଲୋକ ଯେତେ ଧାର୍ମିକ ହେବାର ନିମିତ୍ତ ଅଗ୍ରସର ହୁଏ ସେତେବେଳେ ଅନର୍ଥମ ଅର୍ଥମ ଭାବ ଅନିତ୍ୟମ କହି କହି ଅର୍ଥକୁ ତ୍ୟାଗ କରନ୍ତି, କାତକାନ୍ତା କସ୍ତେ ପୁତ୍ର କହି କହି ସ୍ତ୍ରୀ ପୁତ୍ର ମଧ୍ୟ ତ୍ୟାଗ କରନ୍ତି। ତଥାପି ସେ ଯେ କାମିନୀ କାଞ୍ଚନ ପରିତ୍ୟାଗ କରି ତ୍ୟାଗୀ ହେଇଛନ୍ତି, ଏ ଗର୍ବଟି ପରିତ୍ୟାଗ କରିବେ, ଆମେ ବଡ଼ ତ୍ୟାଗୀ, ଆମ ବଡ଼ କିଏ ତ୍ୟାଗୀ ଅଛି, ଆମେ ଏଇସା କିଆ ଏଇସା କିଆ ଏଇସା କିଆ, ଏଇଟା ତ୍ୟାଗ କରିପାରନ୍ତି ନା, ଏ ଗର୍ବଟି ପରିତ୍ୟାଗ କରନ୍ତି। ଜଗତରେ ଦେଖିବାକୁ ମିଳେ ଯଶ ସମ୍ମାନ ନିମିତ୍ତ ମଣିଷ କ'ଣ ନ କରେ, ବାଳକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଯେକୌଣସି ମାନବର ଏପରିକି କୌଣସି କୌଣସି ବିକଶିତ ଜ୍ଞାନପୂର୍ଣ୍ଣ ବ୍ୟକ୍ତି ମନସ୍ତତ୍ଵ ଆଲୋଚନା ତାଙ୍କର ଯଦି କରିବ ତେବେ ଦେଖିବ ସମସ୍ତେ ହିଁ ଯଶ ଲୋଭରେ ପ୍ରତିଷ୍ଠା ଲୋଭରେ ପ୍ରିୟତମ ପ୍ରାଣକୁ ମଧ୍ୟ ତୁଚ୍ଛ କରିଛନ୍ତି। ୟେସ୍, ପ୍ରିୟତମ ପ୍ରାଣକୁ ତୁଚ୍ଛ କରି ତୁଚ୍ଛ କରିଛନ୍ତି, ଏସବୁ କଥା ଯଶ ଲୋଭରେ ବିଦ୍ୟାଳୟର ଛାତ୍ରଙ୍କ ଜୀବନ ପଣ କରି ଅଧ୍ୟୟନ କରୁଛନ୍ତି। ବେଷ୍ଟ ଟ୍ରେନ୍ ପାଇବି, ବେଷ୍ଟ ଟ୍ରେନ୍ ପାଇବି, ଏଇଟା ପାଟା ସମ୍ମାନ ଲୋଭରେ ବିଶ୍ୱ ସନ୍ତରଣ ପ୍ରତିଯୋଗିତା ଇଂଲିଶ ଚ୍ୟାନେଲ ସୁଇମିଂ କମ୍ପିଟିସନ ହଉଛି ସୁଇମିଂ କମ୍ପିଟିସନ ଇଂଲିଶ ଚ୍ୟାନେଲ ସୁଇମିଂ କମ୍ପିଟିସନ ଆଟ୍ଲାଣ୍ଟିକ ଓସନ ସୁଇମିଂ କମ୍ପିଟିସନ ଏ ଦଶ ପ୍ରତିଷ୍ଠାନ ଶରୀର ନାଇଁ ଶରୀର ସମାଧି କହଣି କରି ମରିଗଲିଣି କାହିଁକି କରୁଛ ଏ ଦଶ ପ୍ରତିଷ୍ଠାନ ପ୍ରତିଷ୍ଠା ଆକାଂକ୍ଷାରେ ପ୍ରମତ ହୋଇ ଲୋକ ଯୁଦ୍ଧ କ୍ଷେତ୍ରରେ ପ୍ରାଣ ବିସର୍ଜନ କରୁଛି ଗଣମାତ୍ର ଅଭିନନ୍ଦନ ପାଇବେ ବହୁ ଲୋକ ଶହୀଦ ହେଇଗଲା ଶହୀଦ ହେଇଗଲା ତାର ଗୋଟେ ଷ୍ଟାଚ୍ୟୁ ଲଗେଇ ଦିଅ ଏଠି ନାଇଁ ଷ୍ଟାଚ୍ୟୁ ଲଗେଇ ଦେ ଇତିହାସ ନାମ ଲେଖାଯିବ ଏଇଟା ପାଇଁ ଏ କାଣ୍ଡ କଲେଣି ବା ପ୍ରବଳ ରାଷ୍ଟ୍ର ଶକ୍ତି ବିରୁଦ୍ଧରେ ଅଭିଯାନ କରି କାରାବରଣ କରୁଛନ୍ତି ନାଇଁ ଏପରିକି ଆଧୁନିକ ଯେଉଁ ସନ୍ତ୍ରାସବାଦ ଚାଲିଛି ଆଜି ସନ୍ତ୍ରାସବାଦ ଏକ ମହାସମସ୍ୟାର ପ୍ରତୀକ ରୂପରେ ଉପସ୍ଥିତ ହୋଇ ତାର ମୂଳରେ ରହିଛି ପ୍ରତିଷ୍ଠାର ଆଶା ପ୍ରେରଣା ମଣିଷ ଜୀବିତାବସ୍ଥାରେ ଯଶର ଫଳ ଭୋଗ ନ କରି ମୃତ୍ୟୁରେ ଗୌରବ ଲାଭ ଆସ କରିବାର ଜୀବନ ବୀମା କରିବାକୁ ଦେଉଛି ଏ ଜୀବନରେ ମିଳିଲା ନା ମରିଗଲେ ତ ମିଳିବନି ସିନା ମରିଗଲା ସିନା କିନ୍ତୁ ଏଇଟା କାମଟା କରିଛି ଏଇଟା ପାଇଁ କରୁଛି ପ୍ରତିଷ୍ଠାର ଏ ପ୍ରକାର ପ୍ରଭାବ ଖାମିନି କାଞ୍ଚନ ପ୍ରହାର ଦୌଡ଼ ବା ପରମାୟୁ ମଣିଷର ଜୀବନ କାଳ ପର୍ଯ୍ୟନ୍ତ କିନ୍ତୁ ପ୍ରତିଷ୍ଠା ମୃତ୍ୟୁ ପରେ ମଧ୍ୟ ବଞ୍ଚି ରହିଥା ଏଥିପାଇଁ ଜାଗତିକ ନୀତିବାଦୀ କ'ଣ କହନ୍ତି କୀର୍ତ୍ତି ଯଶ୍ୟ ସଜୀବତୀ ଏଇ ନୀତିରେ ପ୍ରଲୁବ୍ଧ ହୋଇ ମଣିଷ ଆତ୍ମବଳି ଦେବା ପାଇଁ କୁଣ୍ଠିତ ହୁଏ ନା ଯଦିଓ ଜୀବିତାବସ୍ଥାରେ ସେ ଯଶ ଗୌରବ ଭୋଗ କରିପାରିବ ନା ବିଲକ୍ଷଣ ଆଣେ ତଥାପି ଭବିଷ୍ୟତ କାଳରେ ସେ ଯଶ ହବ 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 ମରିଗଲେ ସୁଦ୍ଧା ଆସିବ ଏଇଟା ଲଭରେ ଏଇଟା ଲଭରେ ଏଇ ଭୋଗରେ ମାନସିକ ଭୋଗରେ ପ୍ରମୁଖ ହୋଇ ଯଶ କ୍ରୟ କରିବା ନିମିତ୍ତ ମୃତ୍ୟୁପଣ କରୁଛି ଯେ ୟେସ୍ ମୃତ୍ୟୁପଣ କରୁଛି ଜୀବନ ମରିଯାଉଛି ନା ଏଇ ପ୍ରକାର ପ୍ରେରଣାର ପ୍ରମତ୍ୱ କେହି ଗ୍ରନ୍ଥକର୍ତ୍ତା କେହି ସାହିତ୍ୟିକ ହେଉଛି କେହି କବି କେହି ଶିଳ୍ପୀ କେହି ବା ସମୁଦ୍ର ହ୍ରଦ ଗର୍ଭର ସନ୍ଧାନକାରୀ କିମ୍ବା ଗୌରୀଶଙ୍କର ଏଭରେଷ୍ଟ ଶୃଙ୍ଗର ଅଭିଯାନକାରୀ କେହି ବା ଉତ୍ତର ମେରୁ ଦକ୍ଷିଣ ମେରୁ ଆବିଷ୍କାରକାରୀ କେହି ବା ହିଂସ୍ର ଜନ୍ତୁ ବହୁଳ ଅରଣ୍ୟ ମଧ୍ୟରେ ଜୀବନ ପ୍ରଣକାରୀ ଦିସ୍ ଏକ୍ସପ୍ଲୋରେସନ୍ ଏଥିପାଇଁ କରୁଛି ତାର ମୂଲ୍ୟ କିଏ ଅଛି ସେଥିପାଇଁ ରୂପାଜୀ ମହାରାଜ କହିଲେ ଅଫ୍ କୋର୍ସ ଦେ ମେ ଗୋ ଅନ୍ ଦେସନ୍ ବଟ୍ ଦି ଷ୍ଟୁଡେଣ୍ଟସ୍ ଅଫ୍ ଦି ବେଦିକ ଲିଟରେଚର୍ ନେଭର୍ ବିଲିଭ୍ ଦେମ୍ ଆର୍ ଗିଭ୍ ଦେମ୍ ଏନି କ୍ରେଡିଟ୍ ଫର୍ ଏକ୍ସପ୍ଲୋରିଂ ଅଫ୍ ଦ ପ୍ଲାନେଟ୍ସ ୱି ନେଭର୍ ଗିଭ୍ କ୍ରେଡିଟ୍ ଦି ମେଟେରିଆଲ୍ସ ଗିଭ୍ କ୍ରେଡିଟ୍ ୱି ନେଭର୍ ଷ୍ଟୁଡେଣ୍ଟସ୍ ଅଫ୍ ବେଦିକ ଲିଟରେଚର୍ ନେଭର୍ ଗିଭ୍ ଏନି କ୍ରେଡିଟ୍ ୱାଟ୍ ଦି ଭାଲ୍ୟୁ ୱାଟ୍ ଦି ଭାଲ୍ୟୁ ୱାଟ୍ ଦି ଭାଲ୍ୟୁ ସେଥିପାଇଁ ଏପରିକି ମାନବ ପରମାର୍ଥପଦର ପ୍ରତୀକ ବୋଲି ପରିଚୟ ଦେଇ ସୁଦ୍ଧା ଲାଭ ପୂଜାପ୍ତି ସାଧି ଅନର୍ଥରେ ଅଭିଭୂତ ହୋଇ ସେମାନଙ୍କ ଦ୍ୱାରା ଗ୍ରସ୍ତ ବୋଲି ବୁଝିପାରେ ନା କାମିନୀ କାଞ୍ଚନ ତ୍ୟାଗୀ ଫଲ୍ଗୁ ବୈରାଗର ନିକଟକୁ ଯାଅ ତାକୁ କିଛି ତୁମେ ବୁଝେଇ ପାରିବ ନା ସେ ସବୁକିଛି ତ୍ୟାଗ କରି ସୁଦ୍ଧା ପ୍ରତିଷ୍ଠା ତ୍ୟାଗ କରିପାରେ ନା ବୋଧୁଏ ବୈରାଗର ବେଶ ନେଇଛି ବହିର୍ବାର ସପର୍ଯ୍ୟନ୍ତ ତ୍ୟାଗ କରିଛି ବ୍ରଜରେ ବନେ ବନେ ବୁଲିକିରି ମାଧୁ କରିକରି ମାଗିକିରି ଖାଉଛି ଧାତୁ ଦ୍ରବ୍ୟ ସ୍ପର୍ଶ କରୁନାହିଁ ଶିଷ୍ୟ କରୁନି କୁଡ଼ିଆ ନିର୍ମାଣ କରୁନାହିଁ କୌଣସି ସ୍ଥାନରେ ଗୋଟିଏ ଦିନରୁ ଅଧିକ ଦିନ ରହୁନାହିଁ ବାହ୍ୟ ଦୃଷ୍ଟିରେ ସମ୍ପୂର୍ଣ୍ଣ ନିଶ୍ଚଙ୍ଗ ନିଷ୍କିଞ୍ଚନ କିନ୍ତୁ ଏତେ ତ୍ୟାଗ କରି ସୁଦ୍ଧା ଧାତୁ ଦ୍ରବ୍ୟ ସ୍ପର୍ଶ ନ କରି ସୁଦ୍ଧା ଶିଷ୍ୟ ନ କରି ସୁଦ୍ଧା କୁଟୀରରେ ବାସ ନ କରି ସୁଦ୍ଧା ଇଏ ପ୍ରତିଷ୍ଠା ତ୍ୟାଗ କରିପାରିବେ ବିରାଟ ତ୍ୟାଗ ବିରାଟ ତ୍ୟାଗ ଏଇ ପ୍ରତିଷ୍ଠା ତ୍ୟାଗ ଏଥି ନିମିତ୍ତ ସନାତନ ସ୍ୱାମୀ ପ୍ରଭୁ କହିଛନ୍ତି ଯେ ସମସ୍ତ ତ୍ୟାଗ କଲେ ସୁଦ୍ଧା ଯାହା ତ୍ୟାଗ କରାଯାଏ ନାହିଁ ଅଥଚ ତାହା ସମସ୍ତ ଅନର୍ଥର ଜରୁରୀ ତାହା ହେଉଛି ପ୍ରତିଷ୍ଠାଶା 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 ସେଥିପାଇଁ ଏ କଥା ଗୁଡ଼ାକ କହିଛି ଏଇଟା ପରମାର୍ଥିକ ଉନ୍ନତିର କଥା ଶୁଣିଲେ ଜଡ଼ ପ୍ରତିଷ୍ଠା ମତ୍ସରତାର ଜନ୍ମଭୂମି ପରର ଉତ୍କର୍ଷ ଉନ୍ନତି ଯେଉଁମାନେ ସହ୍ୟ କରିପାରନ୍ତି ନା ସେମାନେ ମତ୍ସର ସେମାନେ ମତ୍ସର ଅନ୍ୟର ଉନ୍ନତି ହେଲେ ଅନ୍ୟର ପ୍ରତିଷ୍ଠା ହେଲେ ନିଜର ଆପେକ୍ଷିକ ଜଳ ପ୍ରତିଷ୍ଠାର ପରିମାଣଟି ମ୍ଳାନ ହୋଇପଡ଼ିବ ଏଇଥିପାଇଁ ଅନ୍ୟର ଭଲ କଥା ଶୁଣିଲେ କଷ୍ଟ ହଏ କଷ୍ଟ ହଏ କଷ୍ଟ ହଏ ଆର୍ଥିକ କ୍ଷେତ୍ର ଦୂରେଇ ଥାଉ ପରମାର୍ଥିକ ରାଜ୍ୟରେ ପ୍ରବେଶର ଅଭିନୟ କରି ଅନ୍ୟର ପରମାର୍ଥିକ ଉନ୍ନତିର କଥା ଶୁଣିଲେ କାହାରି କାହାରି ପକ୍ଷରେ ଶୈଳବିଦ୍ଧ ହୋଇଯାଏ ବାପା ଶୈଳବିଦ୍ଧ ହୋଇଯାଏ ଯେତେବେଳେ କାହାର ଏ ପ୍ରକାର ଚିତ୍ତ ପ୍ରତିଦ୍ଧ ହୁଏ ତାହେଲେ ବୁଝିବାକୁ ହୁଏ ଯେ ତାହାର ହୃଦୟରେ ବୈଷ୍ଣବୀ ପ୍ରତିଷ୍ଠା ଲେ ସମାପ୍ତ ହୋଇନାହିଁ ହୃଦୟ ଜଡ଼ ପ୍ରତିଷ୍ଠା ଦ୍ୱାରା ଆଚରଣ ହୋଇଛି ଜଡ଼ ପ୍ରତିଷ୍ଠା ଦ୍ୱାରା ଆଚରଣ ହୋଇଛି କାରଣ ଭାଗବତ ଧର୍ମ ବା ବୈଷ୍ଣବ ଧର୍ମ ନିର୍ମସ୍ତର ସାଧୁମାନଙ୍କର ଧର୍ମ, ବେଦ୍ୟ ପରମ ନିର୍ମସ୍ତରାଣାଂ ବେଦ୍ୟଂ ଧର୍ମ ପୂଜିତ ବୈଦ ପତ୍ର ପରମ ନିର୍ମସ୍ତରଣ ସଦାମ ବେଦ୍ୟଂ, ପରମ ନିର୍ମସ୍ତରଣ ସଦାମ ବେଦ୍ୟଂ, ପରମ ନିର୍ମସ୍ତର ସାଧୁ ଯେ ସେଇକି ଏଇ ଭାଗବତ ଧର୍ମର କଥା ବୁଝିବ, ଅନ୍ୟ କିଏ ବୁଝିବ? ବୁଝିପାରିବ ନା ବାପା? ବୁଝିପାରିବ ମୁଁ କଥା କହିଲେ ହେଇଯାଏ, ବୁଝିପାରିବ ନା? ଯେଉଁଠାରେ ଗୁରୁଭ୍ରାତା ଅନ୍ୟ ଏକ ଗୁରୁଭ୍ରାତର ପରମାର୍ଥ ଉନ୍ନତି କିମ୍ବା ହରିଗୁରୁ ସେବାରେ ଅଧିକତର ନୌପିଣ୍ୟର କଥା ଶୁଣି ପ୍ରଫୁଲ୍ଲ ହେବା ପରିବର୍ତ୍ତେ ବ୍ୟଥିତ ମ୍ଳାନ ହୋଇପଡ଼େ, ସେଠାରେ ଜାଣିବାକୁ ହେବ ଜଡ଼ ପ୍ରତିଷ୍ଠା ପିସାଦି ଦୃଷ୍ଟା ସ୍ୱପଦ ରମଣି ତାର ହୃଦୟ ଅଧିକାର କରିଛି। ସେ କଥା ମନ ଶିକ୍ଷାରେ ରଘୁନାଥ ଦାସ ସ୍ୱାମୀ ପ୍ରଭୁ ଆମକୁ ଶିକ୍ଷା ଦେଇଛନ୍ତି। ପ୍ରତିଷ୍ଠା ସା ଦୃଷ୍ଟା ସ୍ୱପଦ ରମଣି ମେ ହୃଦି ନଟେ କଥମ ସାଧୁ ପ୍ରେମା ସ୍ପୃଶତି ସୁଚିରେ ତନ୍ନନୁ ମନଃ ସଦା ତୁମ ସେବସ୍ୱ ପ୍ରଭୁଦୟିତ ସାମନ୍ତ ମତୁଳମ ଯଥା ତୁମ ନିଷ୍କାଶ୍ୟ ତ୍ୱରିତମିହ ତୁମ ବେଶୟତି। ଏ ମନ ଶିକ୍ଷା ରଘୁନାଥ ଦାସ ସ୍ୱାମୀଙ୍କ ଭକ୍ତିବିନୋଦ ଠାକୁର ଲେଖିଛନ୍ତି ପଦ୍ୟାଗ। କପୋଟତା ହୋଇଲେ ଦୂର ପ୍ରବେଶ ପ୍ରେମର ପୁର,
କପଟତା ହୋଇଲେ ଦୂର ପ୍ରବେଶ ପ୍ରେମର ପୁର,
ଜୀବେ ରୁ ଦୈ୍ୟ ଧନ୍ୟ କରେ,
ଜୀବେ
ତୁମି କର ପ୍ରଚୁର।
ପ୍ରେମ ଧନ।